नमो भगवते वासुदेवाय। ओम नमो भगवते वासुदेवाय। श्रीमद्भागवतम दशम स्कंद 46 अध्याय श्लोक 22 22 श्लोक 22 10 46 22। सरिछैळवनोदेशात् मुकुन्दपदभूषितान् आक्रीडान् क्षणमाणानां मनोजातीतदात्मताम् सरित्सैळवनोदेशात् मुकुन्दपदभूषितान् आक्रीडान् इच्छमाणानां मनोजातीतदात्मताम् सरिच्छैळवनोदेशात् मुकुन्दपदभूषितान् आक्रीडानिक्षमाणानां मनोजातीतदात्मताम् सरिच्छैळवनोदेशात् मुकुन्दपदभूषितान् आक्रीडानिक्षमाणानां मनोजातीतदात्मताम्। তাহলে আমি সর্বপ্রথমে সমস্তকে স্বাগত জানাচ্ছি আমার এই ভাগবত কথাকে। এটি যে কথা কুয়াছে আমি কবা তার কথা, কিন্তু এটি কুয়াছে মনোজাতি তদাত্মতা। এই নন্দ উৎসব চলছে বর্তমান, সকালে আমার এই ধারণাটি আসলে বর্তমানে নন্দ উৎসব চলছে। নন্দ এবং উদ্ধব তাঁকর যে এই যে কথা সঙ্গ হচ্ছে আমি সে এই সঙ্গ করুছে, এই নন্দ উৎসবের সঙ্গ হচ্ছে আমার। ତେଣୁ ଏ ନନ୍ଦ ମହାରାଜ କହୁଛନ୍ତି ମନୋଜାତି ତଦାତ୍ମତା, ମନ ଏଇଭଳି ଭାବରେ ଚାଲିଯାଉଛି ତଦାତ୍ମତା। ତେଣୁ ମନ ଯେମିତି ତାଙ୍କର ଯାଉଛି, ଆମେ ମଧ୍ୟ ଅନୁରୋଧ କରିବା ଆପଣମାନେ ମନକୁ ନେଇଯିବା ପାଇଁ କେଉଁଠିକି ନନ୍ଦ ଆଳକୁ, ନନ୍ଦ ଆଳକୁ ନେବା ପାଇଁ ଆପଣମାନଙ୍କୁ କହିବା। ତାଙ୍କର ମନ ଯେମିତି ଯାଉଛି ବିଭିନ୍ନ ସ୍ଥାନକୁ, ଆମେ ସେଇଠିକି ଯିବା, ଆମ ମନକୁ ସେଇଠିକି ନେବା। ତେଣୁ ସରିତ୍ ଶୈଳ ବନୋ ଦେଶ, ସରିତ୍ ସରିତ୍ ହେଲା ନଦୀ, ଶୈଳ ହେଲା ଗିରି ପର୍ବତ, ବନ ଦେଶାତ୍ ଦେଶାତ୍ ବିଭିନ୍ନ ଦେଶ ସବୁ ରହିଛି, ଉଦ୍ଦେଶାନ ଦେଶଙ୍କ ଉଦ୍ଦେଶାନ ବିଭିନ୍ନ ଅଂଶ, ମୁକୁନ୍ଦ ପଦ ଭୂଷିତା, ମୁକୁନ୍ଦଙ୍କର କୃଷ୍ଣଙ୍କର ପଦରେ ଭୂଷିତ ହେଇଛି, ଅଳଙ୍କୃତ ହେଇଛି ପଦ ଭୂଷିତା। ଆକ୍ରୀଡ଼ାନ୍ ଯେତେ ସବୁ କ୍ରୀଡ଼ାସ୍ଥଳୀ ଲୀଳାସ୍ଥଳୀ ରହିଛି ଆକ୍ରୀଡ଼ାନ୍, ଇଚ୍ଛମାଣାନାମ କହିଲେ ଦର୍ଶନ କରି, ଇଚ୍ଛମାଣାନାମ ମନୋଜାତି ତଦାତ୍ମତା, ମନ ଚାଲିଯାଉଛି ତଦାତ୍ମତା, ସେଇଥିରେ ମଗ୍ନ ହୋଇଯାଉଛି ତଦାତ୍ମତା। ତେଣୁ ଏ ଯେଉଁ ଶ୍ଳୋକଟି କହିଲେ ନନ୍ଦ ମହାରାଜ, ଏ ଶ୍ଳୋକ ଯେଉଁ କହୁଛନ୍ତି ବିଶ୍ଳେଷମୟ ପ୍ରୀତି ଜାତ ସ୍ୱଭାବତ୍ ଏବ ସହସା ସ୍ଫୁରିତେନ, ଭଗବାନଙ୍କ ବିଚ୍ଛେଦରେ କୃଷ୍ଣଙ୍କର ବିଚ୍ଛେଦରେ ପ୍ରୀତି ଜାତି, ପ୍ରୀତି ତାଙ୍କର ପ୍ରତି ଯେଉଁ ରହିଛି, ପୁତ୍ର ପ୍ରତି ଯେଉଁ ପ୍ରୀତି ରହିଛି, ଏଇ ଜାତି ସ୍ୱଭାବତ୍ ଏ ତାଙ୍କର ସ୍ୱଭାବ, ସେଇଟା ସମସ୍ତଙ୍କର ଗୋଟେ ସ୍ୱଭାବ ରହିଛି। ଭଗବତ ଗୀତାରେ କୁହାଗଲା, ଆମେ କହିଦେବା କେଉଁଠୁ କୁହାଗଲା, ଯେ ସପ୍ତଦଶ ଅଧ୍ୟାୟରେ ଅର୍ଜୁନ ପଚାରିଲେ ପ୍ରଶ୍ନ, କାହିଁକି ଏ ପ୍ରଶ୍ନ ପଚାରିଲେ, ତାର ଡିଙ୍କ ହେଉଛି ଷୋଡ଼ଶ ଅଧ୍ୟାୟର ଅନ୍ତିମ ଶ୍ଳୋକ। ତେଣୁ ସେ ପ୍ରଶ୍ନର ଉତ୍ତରରେ ଭଗବାନ କହିଲେ, ତ୍ରିବିଧା ଭବତି ଶ୍ରଦ୍ଧା ଦେଇନାଂସା ସ୍ୱଭାବଜା, ତିନି ପ୍ରକାର ଶ୍ରଦ୍ଧା ରହିଛି, ସ୍ୱଭାବ ରହିଛି, ସମସ୍ତ ଜନ୍ମରୁ ତାଙ୍କର ସେ ସ୍ୱଭାବ ରହିଛି, त्रिविधा भवति श्रद्धा देहिनांश स्वभावदा तेणु स्वभाव स्वभाव सेटा पर स्वभाव कर्माणी ये सब गोटे रही श्लोक ये स्वभाव आम जन्म से स्वभाव रही तेणु नंद महाराज कर से भाव स्वभाव प्रति जाति स्वभाव देव सहसा स्फुरीतेन भगवान कृष्ण कर स्फुरीत हेले लीला सब स्फुरीत होती तत् ऐश्वर्येण ତାଙ୍କର ଯେଉଁ ସବୁ ଐଶ୍ୱର୍ଯ୍ୟ ରହିଛି କ୍ଷଣ ଲବ୍ଧ ବିବେକ ବିବାହ ତାଙ୍କର ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ଯେଉଁମାନଙ୍କର ରହିଛି ସେମାନେ ଐଶ୍ୱର୍ଯ୍ୟକୁ ଜାଣିପାରିବେ ନାହିଁ ଯେତେ ଦେଖିଲେ ମଧ୍ୟ ସେମାନେ ଐଶ୍ୱର୍ଯ୍ୟକୁ ବୁଝିପାରିବେ ନାହିଁ ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି ମୟାଶକ୍ତ ମନା ପାର୍ଥ ଭଗବାନଙ୍କ ପ୍ରତି ଯେଉଁମାନେ ଆସକ୍ତ ବ୍ୟକ୍ତି ସେ ଶ୍ଳୋକର ଭାଷ୍ୟରେ ବିଶ୍ୱନାଥ ଚକ୍ରପୀଠକୁ କହୁଛନ୍ତି ଏ ଆସକ୍ତି ଗୋଟେ ଭକ୍ତିର ଉନ୍ନତ ସ୍ତର ଆମର କେଉଁଠି ସ୍ତର ଆମେ କେଉଁଠି ପହଞ୍ଚିଲେ ଆମେ ଏଇଠି ଜାଣିବା ଏସବୁ ସ୍ତର ରହିଛି ଆଦୌ ଶ୍ରଦ୍ଧା ସାଧୁ ସଙ୍ଗ ଅଥବା ଭଜନ କ୍ରିୟା ଅନର୍ଥ ନିବୃତ୍ତି ନିଷ୍ଠା ରୁଚି ଆସକ୍ତି ରୁଚି ହେଉଛି କ'ଣ ଆନନ୍ଦ ଲାଗିବ ରୁଚି ଯେମିତି ମିଠା ମିଠାଟା ଆନନ୍ଦ ଲାଗି ମିଠା ଲାଗିବ ଆକୁ ରସ ମିଠା ଲାଗିବ କିନ୍ତୁ ଯଦି ଆମର ଜଣ୍ଡିସ ରୋଗ ହେଇଥିବ ଆମକୁ ସେଇଟା ପିତା ଲାଗିବ ତେଣୁ ଆମର ଜାଣିବା ଆମର କେଉଁ ଷ୍ଟେଜ୍ ରହିଛି ବର୍ତ୍ତମାନ ନିଷ୍ଠା ରୁଚି ଆସକ୍ତି ରହିଛି ଭଗବାନ ସବୁ ସେବା ପ୍ରତି ଆସକ୍ତି ଆସକ୍ତି ଏଇ ଆସକ୍ତି ସ୍ତରକୁ ଗଲେ ବିଶ୍ୱନାଥ ଚକ୍ରପୀଠ ଠାକୁର କହୁଛନ୍ତି ତୁମେ ଭଗବତ ଗୀତାରେ ଯେଉଁ ଐଶ୍ୱର୍ଯ୍ୟ ରହିଛି ଆଠାରୁ ଆଉ ଟିକେ ଉନ୍ନତ ସ୍ଥିତିକୁ ଯିବ ମାଧୁର୍ଯ୍ୟ ଅନୁଭବ କରିବ ଭଗବାନଙ୍କ ମାଧୁର୍ଯ୍ୟ ନନ୍ଦ ମହାରାଜ ସବୁବେଳେ ମାଧୁର୍ଯ୍ୟ ଅନୁଭବ କରନ୍ତି ଐଶ୍ୱର୍ଯ୍ୟକୁ ଜାଣିପାରନ୍ତି ନାହିଁ କିନ୍ତୁ ଏଠି ଐଶ୍ୱର୍ଯ୍ୟ ବିବେକ ଆସିଗଲା କ୍ଷଣ କ୍ଷଣ ପାଇଁ ଆସିଗଲା ଲବ୍ଧ ବିବେକ ଇତ୍ୟାଦି ବିବେକ ଲବ୍ଧ ଆସିଗଲା ତାଙ୍କ ଐଶ୍ୱର୍ଯ୍ୟ ସ୍ଫୁତି ହେଲା ତେଣୁ ବର୍ତ୍ତମାନ ଏ କଥାଟି କହୁଛନ୍ତି ଇହ ଯତ୍ ଗୃହେ ପ୍ରାପ୍ତ ମମ ଚ ବସୁଦେବସ୍ୟ ଚ ଭାଗ୍ୟାତ୍ ପୁତ୍ରା ଭଗବତ୍ ମିତ୍ୟର୍ଥ ମତ୍ ଗୃହେ ପ୍ରାପ୍ତ ମମ ଚ ବସୁଦେବସ୍ୟ ଚ ଭାଗ୍ୟାତ୍ ଏ ଯେଉଁ ଗୃହରେ ମୁଁ ତାଙ୍କୁ ପାଇଥିଲି ମୋର ଏବଂ ବସୁଦେବଙ୍କର ଭାଗ୍ୟ ପୁତ୍ର ଭଗବତୀ ଇଏ ମୋର ପୁତ୍ର ହୋଇଥିଲେ ସୁରାଣଂ ଅର୍ଥାୟ କଂସାଦି ଶତ୍ରୁବଦ୍ଧ ଲକ୍ଷଣାୟ ପ୍ରୟୋଜନାୟ ମହତ୍ ଗମ୍ଭୀରଂ ଗର୍ଗସ୍ୟ ବଚନଂ ଯଥା ଭଗବାନ କୃଷ୍ଣଙ୍କର ଯେତେବେଳେ ନାମକରଣ ହେଉଥିଲା ତିନି ମାସରୁ ଥିଲାବେଳେ ନାମକରଣ ହୋଇଥିଲା ଗୋଷ୍ଠରେ ନାମକରଣ ହୋଇଥିଲା ସେହି ସମୟରେ ଗର୍ଗାଚାର୍ଯ୍ୟ କହିଥିଲେ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସୁରାଣଂ ଅର୍ଥାୟ ଦେବତାମାନଙ୍କର ପାଇଁ ସେ ଆସିଛନ୍ତି କଂସାଦି ଶତ୍ରୁ ବଦ୍ଧ ଲକ୍ଷଣାୟ ଯଦା ଯଦା ହି ଧର୍ମସ୍ୱ ଗ୍ଲାନି ଭବତି ଭାରତ ଅଭ୍ୟୁଥାନ ପରିତ୍ରାଣାୟ ସାଧୁନା ବିନାଶାୟ ଚ ଦୁଷ୍କୃତାମ ଭଗବାନ ଏସବୁ କାର୍ଯ୍ୟ ପାଇଁ ଆସନ୍ତି ସାଧୁମାନଙ୍କୁ ଉଦ୍ଧାର କରନ୍ତି ଯେଉଁମାନେ ଦୁଷ୍କୃତ ତାଙ୍କୁ ବିନାଶ କରନ୍ତି ଏହି ପ୍ରୟୋଜନ ମହତ୍ ଗମ୍ଭୀରଂ ଗର୍ଗସ୍ୟ ବଚନଂ ଯଥା ଗର୍ଗ ଯେଉଁ ମୁନି କହିଥିଲେ ସେ ସେହିଭଳି ଭାବରେ ବୁଝିଥିଲେ ଏ ବହୁତ କଥା ଅଛି ସେ ଭିତରେ ଆମେ ଏତେ କହିବା ନାହିଁ ତା ଭିତରେ ତେବେ ଏ 10:47-23 ନା ଏଇଟା ଆମେ କହିଦେଲି ଏଠି 23 କହିଦେଲି ଓହୋ ଭୁଲ ହେଇଗଲା ମୋର ଆଗୁଆ କହିଦେଉଛି ମୁଁ ଆଗୁଆ ପଳେଇଯାଉଛି ହଁ ନନୁ ଯଦି ଏବଂ ତହି ଗୃହାବସ୍ଥାନେ ପୁତ୍ର ସ୍ମରଣ ଅଧିକମ୍ ସାତ୍ ଅତ ତତ୍ୟାଗୟ ସ୍ୱୟମେବ ଘା ପାଳୟତା ଭେବତା ମୁଁ ଏଇଟା ଚିନ୍ତା କରୁଛି କହିବେଲି ମୁଁ କହିଲି ଏତେ ନାହିଁ ମୋତେ ଆଉ କେଉଁଥିରେ କୁହାଯାଇଛି ମୁଁ ରାଧାକୃଷ୍ଣ ମହାରାଜଙ୍କର ଶୁଣିଥିଲି ପ୍ରବଚନ ସେ ଶ୍ଳୋକଟା ମୁଁ ଆଗୁଆ ପଢ଼ିଦେଉଛି ଏଠି କହୁଛି ଯେତେବେଳେ ନନ୍ଦ ମହାରାଜ କହୁଛନ୍ତି କୃଷ୍ଣଙ୍କ ବିରହରେ ଯନ୍ତ୍ରଣା ଭୋଗ କରୁଛନ୍ତି ସବୁ କହିଲେ ନା ଏମିତି କରିଥିଲେ ସେମିତି କରିଥିଲେ ସେ ଆସିବେ କି ଆମେ ଦେଖିବୁ କି ଏ ଯେଉଁ ବହୁତ ବିରହ ଯନ୍ତ୍ରଣା ମୃତ୍ୟୁବରଣ କରିବୁ ଏଇ ଭାବ ଆସୁଛି ବିରହ ଦଶମ ଦଶା ମୃତ୍ୟୁ ସେଇଟା ପ୍ରାପ୍ତ ହୋଇଯିବେ ଏଇ ବର୍ତ୍ତମାନ ପ୍ରାପ୍ତ ହୋଇଯିବେ ଏଇଭଳି ଭାବରେ ଲାଗୁଛି ତେଣୁ ଉଦ୍ଧବ ତାଙ୍କୁ କାଳେ କହିବେ ନନ୍ଦ ମହାରାଜ ଏଠି ଚିନ୍ତା କରୁଛନ୍ତି ଯଦି କହିବେ ଉଦ୍ଧବ କହିବେ ନନୁ ତା ପୂର୍ବ ଶ୍ଳୋକର ପର ଶ୍ଳୋକର ଅନ୍ୟ ହେଉଛି ଏଇଟା କାହିଁକି ପୂର୍ବ ଶ୍ଳୋକ ଯେଉଁ କୁହାଯାଇଥିଲା ବର୍ତ୍ତମାନ ଏ ଶ୍ଳୋକଟି କାହିଁକି କୁହାଗଲା କାରଣ କ'ଣ ନା କାରଣ ହେଉଛି ଏଇଟା ବିଶ୍ୱନାଥ ଚକ୍ରପୀଠଙ୍କୁ ନନୁ ଯଦି ଏବଂ ତହି ଗୃହାବସ୍ଥାନେ ଦେଖ ମହାରାଜ ଆପଣ ଏ ଯେଉଁ ଗୃହରେ ରହୁଛନ୍ତି ଆପଣ ଗୃହରେ ଯେଉଁ ରହୁଛନ୍ତି ପୁତ୍ର ସ୍ମରଣମ ଅଧିକମ୍ ଆପଣ ସବୁବେଳେ ପୁତ୍ର ସ୍ମରଣ ଏଇଠି ସବୁ କ୍ରୀଡ଼ା କରିଥିଲେ ଏଇଟା ଏଇଆ କରିଥିଲେ ସେଠି ସେୟା କରିଥିଲେ ସେଠି ସେୟା କରିଥିଲେ ଆମ ଶିଳ୍ପବାଦ ମହାରାଜ ଗୋଟେ କଥା କହନ୍ତି କେମିତି ଆମେ ଭଗବାନଙ୍କୁ ସ୍ମରଣ କରିପାରିବା ସବୁବେଳେ ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦେଇଛନ୍ତି ଯେମିତି ଆମେ ଦେଖିବା ଆମର ପୁଅ ଆମ ପୁଅକୁ ଆମେ କେତେ ଆଗ୍ରହ ରହିଛି ବା ଝିଅକୁ କେତେ ଆଗ୍ରହ ରହିଛି, ଆଦର ରହିଛି, କେତେ ସ୍ନେହ ରହିଛି, ସେଥିପାଇଁ ସେହି ଉଦାହରଣଟି ଦେଲେ ପ୍ରଭୁପାଦ ମହାରାଜ। ପୁଅ ନାହିଁ ଘରେ, କିନ୍ତୁ ପୁଅ ଯାଇଛି ବୁଲିବାକୁ ବା ଯାହା ପଢ଼ିବାକୁ ବା ଯାହା କୁଆଡ଼େ ଯାଉଛି, କିନ୍ତୁ ତାର ଚପଲ ରହିଛି, ତାହା ଚପଲ ଦେଖି ସେ ପୁଅର ସ୍ମରଣ ଆସୁଛି, ଚପଲକୁ ଦେଖି ପୁଅର ସ୍ମରଣ ଆସୁଛି। ଆଉ ଏଠି ଭଗବାନ ସ୍ୱୟଂ ତାଙ୍କର ସବୁ ରହିଛି, ଖେଳଣା ସବୁ କଥା ରହିଛି। ଭଗବାନ ଯେତେବେଳେ ଯାଇଥିଲେ, ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଯେତେବେଳେ ଗଲେ 39-40 ଅଧ୍ୟାୟ ସବୁ ବର୍ଣ୍ଣନା କରେ, ଯେତେବେଳେ ଭଗବାନ ଗଲେ ଅକ୍ରୁର ଆସିଲେ ତାଙ୍କୁ ନେଇକରି ଗଲେ, ଭଗବାନ କୃଷ୍ଣ କ'ଣ କଲେ, ତାଙ୍କ ମାଆଙ୍କୁ ଦେଇଗଲେ ବଂଶୁରୀ, ନିଅ ମା ଏ ବଂଶୁରୀ ରଖ, ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଯାଇଥିଲେ, କହିଲେ ମୁଁ କାଲି ଯେଉଁ ରହିଛି ଶୁଭଧନ ଭଙ୍ଗ ହେବ, ଧନୁଯାତ୍ରା ଦେଖିକି ତା ପରଦିନ ପଳାଇ ଆସିବି, ଏଇ ବଂଶୀଟାକୁ ରଖ, ଏଇଟା ରାଧା ସବୁବେଳେ ଚୋରି କରିବାକୁ ବସିଛି, ରାଧା ସବୁବେଳେ ଚୋରି କରି ନେଉଛି, ତେଣୁ ତାଙ୍କୁ ତୁମେ ଯତ୍ନ କରି ରଖ, ମୁଁ ଆସିଲେ ମୋତେ ଦେବ, ଏଇଆ କହିକି ଯାଇଥିଲେ। ଆ ଭିତରେ ବହୁତ ଦିନ ବିତିଗଲା, ତେଣୁ ସବୁ କୃଷ୍ଣଙ୍କର ଯାହା ସବୁ ଖେଳଣା ଯାହା ସବୁ ଥିଲା ସବୁ ରହିଛି ସେଇଠି, ସେ ଘରେ ନନ୍ଦାଳୟରେ। ତେଣୁ ଉଦ୍ଧବ କହିବେ, ଦେଖ ତୁମେ ଘରେ ରହିବାରୁ, ଉଦ୍ଧବ କହିନାହାନ୍ତି, କିନ୍ତୁ ନନ୍ଦ ମହାରାଜ ଚିନ୍ତା କରିବେ କାଳେ ଏଇଟା, ସେଥିପାଇଁ ଏଇ ଶ୍ଳୋକଟି କହିଲେ, ତାର କାରଣ ହେଉଛି ଏଇଟା। ଏବେ ଦେଖ ତୁମ ପୁଅର ଏଠି ରହୁଛ, ତୁମ ପୁଅର ସ୍ମରଣ ସବୁବେଳେ ହେଉଛି, ଅଧିକ ରହୁଛି, ତୁମେ ସ୍ୟା ତତ୍ୟାଗାୟ, ସେ ସ୍ମରଣକୁ କେମିତି ତ୍ୟାଗ କରିବେ ନା, ସେଥିପାଇଁ କ'ଣ କର, ସ୍ୱୟଂ ହବ ଘା ପାଳ, ତ ତୁମେ ଯାଉନ ଗାଈ ପାଳନ କରିବା ପାଇଁ ଯାଉନ, ବସିକି କାହିଁ ବୋର୍ ହେଉଛ, କ'ଣ ସେଠି କୁହାଯାଏ, ଆଇଡ଼ିଲନେସ୍ ଇଜ୍ ଡେଭିଲ୍ସ ୱାର୍କସପ୍ ନା କ'ଣ ରହିଛି, ଆଇଡ଼ିଲ୍ ମାଇଣ୍ଡ ଇଜ୍ ଡେଭିଲ୍ସ ୱାର୍କସପ୍, ଡେଭିଲ୍ସ ୱାର୍କସପ୍, ତୁମେ କାହିଁକି ସେ ଚିନ୍ତା କରୁଛ, ତୁମ ଦୁଃଖ ଆଉଛି, ତୁମକୁ କ୍ରନ୍ଦନ କରୁଛ, ମରିଯିବ ଆମେ ଚିନ୍ତା କରୁଛ, ଏସବୁ କାହିଁକି କରୁଛ, ତୁମେ ଯାଉନ ଟିକେ ଗାଈ ଚରିବା ପାଇଁ ଯାଉନ ବାହାରକୁ, ଘରେ ବସ କିଛି ତ କାମ ନାହିଁ, ଗା ପଳେତା ଭବତା ଯମୁନା ତୀର ଆଦୌ, ଯାହା ଟିକେ ଯମୁନା ତୀର ଆଡ଼େ ବୁଲି ବୁଲିକି ଆସ, ଏଠି ବସି ବସି ବୋର୍ ହେଇଯାଉଛ, ବା ଚିନ୍ତା କରି ସବୁବେଳେ ମନ ଦୁଃଖ ହେଉଛି ତୁମର, ଭ୍ରମତ୍ୟା ଇତି ଆଶଙ୍କ୍ୟ, ଯଦି କହିବେ ଉଦ୍ଧବ ଏଇଭଳି ଭାବରେ କହିବେ, ଏଇ ଆଶଙ୍କା କରି ଏଇ ଶ୍ଳୋକଟି ନନ୍ଦ ମହାରାଜ କହୁଛନ୍ତି, ଏସବୁ କହିବାର ମୂଳ ଉଦ୍ଦେଶ୍ୟ ହେଉଛି ଏଇଟା, ଏ ଉଦ୍ଦେଶ୍ୟରେ କହୁଛନ୍ତି ନନ୍ଦ ମହାରାଜ। ତେଣୁ ସେ କହିଲେ, ଦେଖ ତେନାପି ପ୍ରତିକାରଂ ଜ୍ଞାପୟତି ସରିଦିତି, ସେତିକିବେଳେ ଯଦି ତଥାପି ମୁଁ ଚିନ୍ତା କରିଛି, ମୁଁ ଯାଇଛି ବହୁତ ଥର ଯାଇଛି ବାହାରକୁ ଯାଇଛି, କିନ୍ତୁ ଯୁଆଡ଼େ ଯିବି ସରିତ, ଏଇଟା ଆସିଲା ସେ ଶ୍ଳୋକ ଆସିଲା, ଆପଣମାନଙ୍କ ସବୁ ହ୍ୱାଟ୍ସଆପ୍ରେ ଅଛି ଶ୍ଳୋକ ଦିଆହେଇଯାଇଛି, 10:46-22 ଦେଖିପାରିବେ, ଶ୍ଳୋକ ଦେଖିଲେ ତା'ର ଆସ୍ୱାଦନ କରିହେବ। ସରିତ ପ୍ରଥମ କହିଲେ ସରିତ, ଯମୁନା ତଟରେ ଆସି ପହଞ୍ଚିଗଲେ, ନଦୀ ଯମୁନା ଏବଂ ଗଙ୍ଗା, ନଦୀନାଙ୍ଗ ନଦୀମାନ ଭିତରେ ହେଉଛି ଗଙ୍ଗା, କିନ୍ତୁ ଥରେ ଆକବର ପଚାରିଲେ ପ୍ରଶ୍ନ, ଗଙ୍ଗା ନଦୀ କୁହାଯାଏ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଗଙ୍ଗା ନଦୀ ଶ୍ରେଷ୍ଠ ନଦୀ, ଭଗବତ ଗୀତାରେ କହିଲେ ସ୍ୱତସାମ ବି ଜାହ୍ନବି, ଭାଗବତଙ୍କୁ କୁହାଗଲା ନିମ୍ନ ଗାନ ଯଥା ଗଙ୍ଗା, ଏବଂ ଭାଗବତ ଅନେକ ସ୍ଥାନରେ ଗଙ୍ଗାର ମହାତ୍ମ୍ୟ ରହିଛି, ଆଉ ଯମୁନା ନଦୀ ଶ୍ରେଷ୍ଠ ନା ଗଙ୍ଗା ନଦୀ ଶ୍ରେଷ୍ଠ, ଆକବର ଖବର ପ୍ରଶ୍ନ ପଚାରିଲେ ଜୀବ ଗୋସ୍ୱାମୀଙ୍କୁ, ଜୀବ ଗୋସ୍ୱାମୀ କ୍ଷେତ୍ର ସନ୍ନ୍ୟାସ ନେଇଥିଲେ, ବୃନ୍ଦାବନ ତ୍ୟାଗ କରି କୁଆଡ଼େ ଯିବେ ନାହିଁ, ତେଣୁ ଯେତେବେଳେ ପଚାରିଲେ ଆକବର ପଚାରିଲେ, ତେଣୁ ଜୀବ ଗୋସ୍ୱାମୀ ପାଇଁ ବ୍ୟବସ୍ଥା କରାଗଲା, ଘୋଡ଼ା ଘୋଡ଼ାର ବ୍ୟବସ୍ଥା କରାଗଲା, ଘୋଡ଼ା ଗାଡ଼ି ଘୋଡ଼ାରେ ଗଲେ, ଯାଇକରି କେଉଁଠୁ ବୃନ୍ଦାବନରୁ ଯାଇକି ପହଞ୍ଚିଲେ, ଦିଲ୍ଲୀରେ ପହଞ୍ଚିକରି ତାଙ୍କର ଉତ୍ତର ଦେଇକରି ଆସିଲେ, ତା ଦେହରେ ସେ କହିଥିଲେ ଗଙ୍ଗା ଯେହେତୁ ଶ୍ରେଷ୍ଠ ନଦୀ, କିନ୍ତୁ ଯମୁନା ମଧ୍ୟ କିଛି କମ୍ ନୁହଁ, ଯମୁନା ହେଉଛନ୍ତି ଶ୍ରେଷ୍ଠ, ଗଙ୍ଗା ଯମୁନା ଭିତରେ ଶ୍ରେଷ୍ଠ ହେଉଛନ୍ତି ଯମୁନା, କାହିଁକି ଯମୁନାରେ ଭଗବାନ କେତେ ଲୀଳା କଲେ, ଜୟ ରାଧା ମାଧବ ପଞ୍ଜାବୀ ମାଧବ ପଞ୍ଜାବୀ ଗୋପୀଜନ ବଲ୍ଲଭ ଗୋପୀଜନ ବଲ୍ଲଭ ଯଶୋଦାନନ୍ଦନ ସଦଜନ ରଞ୍ଜନ ଯଶୋଦାନନ୍ଦନ ସଦଜନ ରଞ୍ଜନ ଯମୁନା ତୀର ବନ ଯମୁନା ତୀର ଯମୁନା ତୀରରେ କେତେ ଲୀଳା କରିଛନ୍ତି ଭଗବାନ, ଯମୁନା କୁଲିନ ଯମୁନା ତୀର ଯମୁନା ନଦୀ ଯମୁନା କିଛି ଯମୁନା ଭୟ ଉଜାଣି ଭଗବାନ ଯେତେବେଳେ ବଂଶୀଗାନ କରୁଥିଲେ ଯମୁନା ନିମ୍ନଗାନ ହୋଇଗଲା ନାହିଁ, ସେ ଉର୍ଦ୍ଧ୍ୱଗାନ ହୋଇଗଲା, ବିପରୀତ ଧର୍ମ ହୋଇଗଲା, ସର୍ବଧର୍ମାନ ପରିତ୍ୟଜ୍ୟ ନଈ ସେ ଜଳର ଧର୍ମ ହେଉଛି, ବୈଜ୍ଞାନିକମାନେ କହିବେ ଜଳର ଧର୍ମ ହେଉଛି ନିମ୍ନକୁ ଯିବ, ଉର୍ଦ୍ଧ୍ୱକୁ ଯାଇପାରିବ ନାହିଁ, କିନ୍ତୁ ଯାଇପାରିବ ଭଗବାନ କରିବେ। ସିଏ ଯେଉଁ ନିୟମ ତିଆରି କରିଛନ୍ତି, କିଏ ନିୟମ ତିଆରି କରିଛନ୍ତି ସେ ନିୟମ, ସେ ଯିଏ ନିୟମ ତିଆରି କରିଛନ୍ତି ସେ ତାକୁ ଭଙ୍ଗ କରିପାରିବେ, ସବୁକିଛି କରିପାରିବେ, ତାଙ୍କର ଶକ୍ତି ରହିଛି। ଯମୁନା ଆଉ ତଳକୁ ବହିଲେ ନାହିଁ, ସେ ଉପରକୁ ବହିଲେ, ଯମୁନା ଭୟ ଉଜାଣି ରହିଛି, ତେଣୁ ଯମୁନାର ବହୁତ ରହିଛି, ଗୌରବ ରହିଛି। ତେଣୁ ଯମୁନା ହେଉଛନ୍ତି ଶ୍ରେଷ୍ଠ, ଏହି ନିର୍ଣ୍ଣୟ ଦେଇକି ସେ ଆସିଲେ। ଗଙ୍ଗାଙ୍କର ସେଥିପାଇଁ ଦୁଃଖ ହୋଇଗଲା, ପ୍ରଭୁ ଆପଣ ମୋତେ ଆପଣ ବିଭୂତି କଲେ, ଆପଣ ଏତେ ସବୁ ମୋତେ ପ୍ରଶଂସା କଲେ, କିନ୍ତୁ ମୋର ଜଳରେ ଲୀଳା କଲେ ନାହିଁ ପ୍ରଭୁ। ତେଣୁ ଭଗବାନ ଆସି ଲୀଳା କଲେ, କିବା ଜୟ ଜୟ ଗୋରା ଚାନ୍ଦେ ଜଗମନ ଲୋଭା, ଜାହ୍ନବି ତଟ ମାନେ ଜଗମନ ଲୋଭା। ମୁଁ ଯେତେବେଳେ ପ୍ରଥମେ ପ୍ରଥମେ ଆସୁଥିଲି ଇସ୍କନକୁ, ସେତେବେଳେ ସନ୍ଧ୍ୟାବେଳେ ଯେତେବେଳେ ସେ ଗୀତରୁ ଶୁଣୁଥିଲି, ମୁଁ ଭାବିଲି କେବେ ଆମର ସମୟ ହେବ ଜାହ୍ନବୀ ତଟରେ ଆମେ ଯେ ପହଞ୍ଚିବା, ଆମକୁ ସୁଯୋଗ ଦେଲେ ଭଗବାନ ମହାପ୍ରଭୁ। ଜାହ୍ନବୀ ତଟକୁ ଆମେ ଗଲୁ, ମାୟାଧାମ କ'ଣ ନବଦୀପ ଧାମ ମାୟାପୁର ଧାମକୁ ଦର୍ଶନ ଦେଲେ। ତେଣୁ ଭଗବାନ ମହାପ୍ରଭୁ ପରେ ବହୁତ ଲୀଳା କଲେ ଜାହ୍ନବୀ ତଟ, ଜଗମନ ଲୋଭା ଅନେକ ଲୀଳା କରିଛନ୍ତି ମହାପ୍ରଭୁ। ଯାହା ବି ହଉ, ଯେତେବେଳେ ସରିତ ପଳେଇ ଆସୁଛନ୍ତି, ସରିତ ନଦୀରେ ପହଞ୍ଚିଗଲେ, ସବୁ ନଦୀର ଲୀଳା ସବୁ ଚାଲିଛି, କାଳିଆରେ ଏଭଳି ଲୀଳା କରିଥିଲେ, କେତେ କ'ଣ ସବୁ ନଦୀରେ ଲୀଳା ହୋଇଥିଲା, ସବୁ କୃଷ୍ଣଙ୍କର ସବୁ ମନେ ପଡ଼ିଗଲା, ଆଉ କେମିତି ଭୁଲିବେ କୃଷ୍ଣଙ୍କୁ। ହଉ ଠିକ୍ ଅଛି, ଛାଡ଼ ସରିତ ଯିବାନି, ଆଉ ଟିକେ ଯିବା କେଉଁଠି ଶୈଳକୁ ଯିବା, ନଦୀ ଗଲା ଏଠି ମନେ ପଡ଼ୁ, ଛାଡ଼ ଆଉ ଗୋଟେ କେଉଁଠି ଯିବା, ବୁଲିଯିବା କୃଷ୍ଣକୁ, ଶୈଳ ଆସି ପହଞ୍ଚିଗଲା ବୃନ୍ଦାବନ, ଏ କ'ଣ ଗୋବର୍ଦ୍ଧନ, ଆରେ ଗୋବର୍ଦ୍ଧନ ଏଠି କ'ଣ କୃଷ୍ଣ ଭୁଲିବେ, ସାତ ଦିନ ସାତ ରାତି ଧରିକିରି ନ ଖାଇ ନ ପିଇକିରି ରହିଲେ, ଠିଆ ହେଇକି ରହିଲେ, ଟିକେ ବିଶ୍ରାମ ନେଲେ ନାହିଁ, କିଛି ଖାଇଲେ ନାହିଁ, ଗୋଟେ ପାଦକୁ ଏପଟ ସେପଟ କଲେ ନାହିଁ, ସାତ ବର୍ଷର ବାଳକ ସାତ ଦିନ ସାତ ରାତି ଧରିକି ଧାରଣ କଲେ ଗୋବର୍ଦ୍ଧନକୁ, ଆଉ ସେଠି କେଉଁଠି ଭୁଲିବେ କୃଷ୍ଣ। ଶୈଳ ଗଲା ବନକୁ ଗଲେ, ବନ ଦେଶାନ ଦ୍ୱାଦଶ ବନ, ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଶ୍ୟାମ କୁଣ୍ଡ ଆଧା କୁଣ୍ଡ ଗିରି ଗୋବର୍ଦ୍ଧନ ଦ୍ୱାଦଶ କାନନ ଦାସବଲୀଳା କୈଲ ନନ୍ଦନ ସବୁଠି ଲୀଳା ଅଛି, କେଉଁଠି ତାଙ୍କୁ ଭୁଲିବେ। ସରିତ ଶୈଳ ବନ ଦେଶାନ ମୁକୁନ୍ଦ ପଦ୍ମଭୂଷିତା, ଭଗବାନ ଯେତେବେଳେ ପ୍ରଥମ ଥର ପାଇଁ ଗଲେ, ତିନି ବର୍ଷର ଅଢ଼େଇ ବର୍ଷ ତିନି ବର୍ଷ ଥିଲେ, ଗଲେ ବତ୍ସାଚାରଣ କରିବା ପାଇଁ, ମା' ଛାଡ଼ୁନଥିଲେ, ନନ୍ଦ ମହାରାଜ 900,000 ଗାଭୀ ରହିଛି ରାଜା, ସିଏ ଏ ପୁଅ କାହିଁକି ଯିବ ଗାଈ ଚରିବା ପାଇଁ, କାହିଁକି ଗାଈ ଯୋଗାଳ ନାହାନ୍ତି ନା କ'ଣ, ଗୋପାଳ ଗୋପାଳ ପୁରା ତାଙ୍କର ହନୁମାନ ଯିବେ, ତୁ କାହିଁ ଯିବୁ, ତୁ ଏଇଠି ଖେଳ ବସିକିରି, ନା ନା ମୋତେ ମୋର ପିଲାମାନେ ଯାଉଛନ୍ତି, ସାଙ୍ଗମାନେ ଯାଉଛନ୍ତି, ମୁଁ ଯିବି ନା, ଯଦି ଯିବୁ ତାହେଲେ ତୋର ପାଦରେ ଚପଲ ପିନ୍ଧିକି ଯା, ଖାଲି ପାଦରେ ଯିବୁ, କଣ୍ଟା ଫଣ୍ଟା ପଡ଼ିଯିବ, ଲାଗିବ କ'ଣ ହେବ, ମୁଁ କେତେଥର ଯାଇଛି ଖାଲି ପାଦରେ, ମୋର ସବୁ କଣ୍ଟା ପଶିଛି, ମୁଁ 84 ପରୀକ୍ଷା କରିଥିଲି, ବହୁତ ଥର ଚେଷ୍ଟା କରିଛି ଖାଲି ପାଦରେ ଯାଇକି, କଣ୍ଟା 2 ପଶିଲା, ଚପଲ ହଜିଗଲା, ଚୋରି ହେଇଗଲା, ତେଣୁ ଖାଲି ପାଦରେ ଚାଲିଲି, ଖାଲି ପାଦରେ ଚାଲିଲା ବେଳକୁ କଣ୍ଟା ସେ ପଶିଲା, 84 ରାଧାରାଣୀଙ୍କ କୃପାରୁ 84 ବୃନ୍ଦାବନ ପରିକ୍ରମା କରିଥିଲି ଗୋଟେ ଥର। ତେଣୁ ମୁକୁନ୍ଦ ପଦ୍ମଭୂଷିତା, ଭଗବାନ କହିଲେ ଠିକ୍ ଅଛି ମୁଁ ଯିବି, ଚପଲ ପିନ୍ଧିବି କିଛି ଅସୁବିଧା ନାହିଁ, ଆମର ମାଲିକ ହେଉଛନ୍ତି ଗାଭୀ ଆମର ମାଲିକ, ଆଉ ସିଏ ଯିବେ ଖାଲି ପାଦରେ, ମୁଁ ଯିବି ଚପଲ ପିନ୍ଧିକିରି, ନା କ'ଣ କହୁଛୁ ନା ତାଙ୍କର ସବୁ ଇଏ କର, ଚପଲ କର ତାଙ୍କ ପାଇଁ, ହଁ ତାଙ୍କ ପାଇଁ ହଁ ଚାରିପାଦ ଅଛି, ଚାରିପାଦ ପାଇଁ ଚାରିଟା, ଗୋଟେ ଗୋଟେ ଗାଈ ପାଇଁ ଆମର ଦୁଇଟା ଗୋଡ଼, ଦୁଇଟା ଚପଲ, ତାଙ୍କର ଚାରିଟା ପାଦ, ଚାରି ପାଦ ଦରକାର। ଆଉ ଖାଲି କ'ଣ ଚପଲ ପିନ୍ଧିବେ? ଆଉ ଖରା ହେଉଛି ନା, ଛତା ବ୍ୟବସ୍ଥା କରାଯିବ, ତେଣୁ ଛତା ଜୋତା ଏସବୁ ଦେଲେ ହେବ ନା, ଆଉ ତାଙ୍କର ସବୁ ଦେଲେ ତା'ପରେ ମୁଁ ପିନ୍ଧିବି? ଆଉ ତେଣୁ ଆଉ ହେଇପାରିଲା ନାହିଁ, ସେ ଚାଲି ଖାଲି ପାଦରେ ଗଲେ ସବୁ ଭୂଷିତାନ, ପଦଭୂଷିତାନ, ପଦର ଚିହ୍ନ ସବୁ ରହିଛି ଭଗବାନ ଏ ପର୍ଯ୍ୟନ୍ତ ମଧ୍ୟ ରହିଛି। ଚରଣୀ ପାହାଡ଼ ବୋଲି କୁହାଯାଏ, ଚରଣ ଚିହ୍ନ ରହିଛି, ଚରଣୀ ପାହାଡ଼ ପଦଚିହ୍ନ ରହିଛି, 19 ଚିହ୍ନ ରହିଛି ଭାଗବତଙ୍କ ବର୍ଣ୍ଣନା କରାଯାଇଛି। ଚିହ୍ନ ଦେଖି ଜାଣିବେ ଭଗବାନ, ମହାପୁରୁଷ ଲକ୍ଷଣ ରହିଛି, ତା ଦେହରେ ଗୋଟିଏ ଲକ୍ଷଣ ହେଉଛି ଗମ୍ଭୀର ସ୍ୱର, ଗମ୍ଭୀର ସ୍ୱର ମାନେ ମହାପୁରୁଷ, ସିଏ ଲକ୍ଷଣ ଏସବୁ ରହିଛି। ତେଣୁ ଇଏ ଯେଉଁ ପାଦର ଚିହ୍ନକୁ ଦେଖି ଜଣେ ଜାଣିବେ ଭଗବାନ, ଦୁଇ ଭାଗରେ ଭଗବାନ ଜାଣିବେ ଏଠି ରହିଛି। ପଚାରିଥିଲେ କେମିତି ଜାଣିବା ଭଗବାନଙ୍କୁ, ସନାତନଙ୍କ ସ୍ୱାମୀ ପଚାରିଛି, ସନାତନଙ୍କ ଶିକ୍ଷାରେ ରହିଛି, ଚେତନ ଚରିତ୍ରାମୃତ ମଧ୍ୟଲୀଳାରେ କହିଛନ୍ତି ମହାପ୍ରଭୁ। ଗୋଟିଏ ହେଉଛି ସ୍ୱରୂପ ଲକ୍ଷଣ, ଗୋଟିଏ ହେଉଛି ତଟସ୍ଥ ଲକ୍ଷଣ। ଭାଗବତ ପ୍ରଥମ ସ୍କନ୍ଧରେ ପ୍ରଥମ ଶ୍ଳୋକରେ ସେଇଟା କୁହାଗଲା, ସ୍ୱରୂପ ଲକ୍ଷଣ ଏବଂ ତଟସ୍ଥ ଲକ୍ଷଣ। ଜନ୍ମାଦି ଅଶ୍ଚତ ସତ୍ୟଂ ପରଂ, ଇଏ ହେଉଛି ଭଗବାନଙ୍କର ସ୍ୱରୂପ ଲକ୍ଷଣ, ସତ୍ୟଂ ପରଂ। ଆଉ ଯାହା ସବୁ ରହିଲା, ଜନ୍ମାଦି ଅଶ୍ଚତ ଅନ୍ୟାଦି ତର୍ଦ୍ଧାର୍ଥୀ ସ୍ୱରା ତିନି ବ୍ରହ୍ମବୃଦ୍ଧା ଯାହାଦି କବୈ ମହନ୍ତି ଯତ୍ ସୂର୍ଯ୍ୟ ତେଜ ବାହାରି ମୃଦାଂ ଯଥା ବିନିମ ଯତ୍ର ତ୍ରିଶ୍ରା ଯତ୍ର ଧ୍ୟାନ କ'ଣ ସେଟା ଧାମନା ସ୍ୱେନ ସଦା ନିରସ୍ତ କୁହକଂ ସତ୍ୟଂ ପରମ, ସତ୍ୟଂ ପରମ ଛାଡ଼ିଦେଲେ ଆଉ ସବୁ ହେଉଛି ତଟସ୍ଥ ଲକ୍ଷଣ। ଏହି ଶ୍ଳୋକ ଉପରେ ପ୍ରଭୁପାଦ ଗୁରୁଦେବଙ୍କର, ପ୍ରଭୁପାଦଙ୍କର ଗୁରୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଢାକାରେ 3 ମାସ ପ୍ରବଚନ ଦେଲେ, 3 ମାସ ଏଇ ଗୋଟିଏ ଶ୍ଳୋକ 3 ମାସ ପ୍ରବଚନ ଦେଲେ। ତେଣୁ ଇଏ ଯେଉଁ ରହିଛି ଗଲେ ପାଦ ଚିହ୍ନ ସବୁଠି ହିଁ ରହିଛି, କେଉଁଠି ଭୁଲିବେ ପାଦ ଚିହ୍ନ? ଶରୀଚ୍ଛୈଳ ବନୋଦେଶାନ ମୁକୁନ୍ଦ ପଦଭୂଷିତାନ ଆକ୍ରୀଡ଼ାନ କ'ଣ ଆକ୍ରୀଡ଼ାନ ଇଚ୍ଛମାଣାନା, ଭଗବାନଙ୍କର ଯେଉଁ ରହିଛି କ'ଣ ତାକୁ କହନ୍ତି, ଆମର ମନ୍ଦିରର ଯେଉଁଠି ହେଇଛି ସେ ରହିଛି, ସେ ସ୍ଥାନ ନାଁଟା କ'ଣ, ରମଣରେତି, ରମଣରେତି ଭଗବାନ ଖେଳୁଥିଲେ, ବର୍ଣ୍ଣନା କରାଯାଇ 10ମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ନନ୍ଦ ଖେଳୁଥିବେ ଆସୁନଥିବେ, ଯଶୋଦା ମା କହିବେ ରୋହିଣୀ ଭଉଣୀ ଦେଇ ଟିକେ ଡାକିଦେବ, କୃଷ୍ଣ ବଳର ଡାକ ଖାଇବା ବେଳ ହେଇଗଲେ ନନ୍ଦ ମହାରାଜ ବସିଛନ୍ତି ଖାଇବା ପାଇଁ, ସେ ଆସିନାହାନ୍ତି, ତେଣୁ ଆସିବେ ରୋହିଣୀ ମା ଆସିବେ, ପଚାରିବେ କୃଷ୍ଣ କୃଷ୍ଣ ଡାକିବେ, ସେ ଶୁଣିବେ ନାହିଁ, ବଳରାମ ବଳରାମ ଶୁଣିବେ ନାହିଁ, ତେଣୁ ଫେରିଯିବେ ନା ନା ଦେଇ ତମେ ଯାଅ, ସିଏ ଭୂମ କଥା ଶୁଣୁନାହିଁ। ତେଣୁ ଯଶୋଦା ଆସିବେ, ସିଏ କହିବେ ଡାକିବେ ଏଇଭଳି ଭାବରେ, ଏସବୁ ବହୁତ ସୁନ୍ଦର ଲୀଳା ସବୁ ରହିଛି। ରମଣ ରେତିରେ ଖେଳୁଥିବେ ଭଗବାନ, ଏସବୁ ଲୀଳା ରହିଛି। ଆ କ୍ରୀଡ଼ାନ ସେଠି ସବୁ ଖେଳୁଥିବେ, ସେଠି ଗଲେ ସେଠି ଏଇଭଳି ଖେଳ ଖେଳୁଥିଲେ କୃଷ୍ଣ ବଳରାମ, ବାଲି ଖେଳୁଥିଲେ, ବାଲି ଖେଳୁଥିଲେ ଆମର ଜଣେ ବୋଲିଲେ, ଏଇଭଳି ଭାବରେ ସବୁ ଲୀଳା ଅଛି, କେଉଁଠି ଭୁଲିବ ଭଗବାନ ତୁ? ଆ କ୍ରୀଡ଼ାନ ଇଚ୍ଛମାଣାନ ମନୋ ଯାହାଛି ତଦାତ୍ମତା, ମନ ତ ସେଇଠି ପଳେଇ ଯାଉଛି ଆଉ, କୃଷ୍ଣ ପାଖରେ ବିଚ୍ଛେଦ କେମିତି ହେବ, କୃଷ୍ଣକୁ କେମିତି ଭୁଲିବା, ଆମେ କେମିତି ମନକୁ ଭଗବାନ ପାଖରେ ଲଗେଇବା, ଆମେ ଅଭ୍ୟାସ କରୁଛେ, ଇଏ ହେଉଛି ସାଧନ ଭକ୍ତି। ସେମାନେ ଚାହୁଁଛନ୍ତି କେମିତି କୃଷ୍ଣଙ୍କ ଠାରୁ ମନଠୁ ଦୂରେଇ ନେବେ, ଇଏ ହେଉଛି ଭାବ ଭକ୍ତି, ପ୍ରେମ ଭକ୍ତି, ପ୍ରେମ ଭକ୍ତିର କଥା। ଚାହିଁଲେ ମଧ୍ୟ ମନଟା ଭୁଲିବ ନାହିଁ ଭଗବାନଙ୍କର, ଆମର ପ୍ରାକ୍ଟିସ୍ ଭଗବତ ଗୀତାରେ କହିଲେ ପ୍ରାକ୍ଟିସ୍ କରିବା ପାଇଁ, କିଭଳି ପ୍ରାକ୍ଟିସ୍ କରିବା ନା, ଯତୋ ଯତୋ ନିଶ୍ଚଳତି ମନଂ ଚଞ୍ଚଳମ ଅସ୍ଥିରମ ତତୋ ତତୋ ନିୟମେଇ ତଦା ଆତ୍ମନୈବ ବସମ ନୟ, ଭଗବତ ଗୀତା 6ଅଧ୍ୟାୟରେ କହିଲେ, ମନଟା ଭଗବାନ ଇଏରେ ଜପମୂଳାରେ ହାତ ପୁରେଇ ଦେଲା ମାନେ ମନଟା ଚାଲିଗଲା, ବୁଲିଲା ସବୁ ବାହାରିଆଡ଼େ, ବୁଲିଲା ଏଡ଼େ ଜପମୂଳାରେ ହାତ ରହିଲା, ମନ ବୁଲିଲା ଚାରିଆଡ଼େ। ଭଗବାନ କହିଲେ ଯତୋ ଯତୋ ମନ ନିଶ୍ଚଳନ୍ତି ଅସ୍ଥିରମ, କେତେ ମନ ସବୁ ଅସ୍ଥିର ହେଇଯିବ ତାକୁ ସାଙ୍ଗେ ସାଙ୍ଗେ ଆଣିବ, କୃଷ୍ଣ ପାଦପଦ୍ମଙ୍କୁ ଆଣିବ। ଦ୍ୱାଦଶ ଅଧ୍ୟାୟରେ ଭଗବାନ କହିଲେ, ମୟି ଏବ ମନ ଆଧସ୍ତ ମୟି ବୁଦ୍ଧି ନିବେଶୟ ନିବେଶି ଶେଷି ମୟି ଏବ ଅତ ଉର୍ଦ୍ଧ୍ୱ ନ ସଂଶୟ, ମୋର ମନକୁ ଯଦି ଭଗବାନ ପାଖରେ ଲଗେଇବ, ମୟି ଏବ ମନ ଆଧସ୍ତ ଏବଂ ମୟି ବୁଦ୍ଧି ନିବେଶୟ, ମନ ଏବଂ ବୁଦ୍ଧି ଦୁଇଟା ଯଦି ଭଗବାନ ପାଖରେ ରହିବ, ମୟି ବୁଦ୍ଧି ନିବେଶ ନିବେଶି ଶେଷି ମୟି ହେବ, ଭଗବାନ ପାଦପଦ୍ମ ଲଗେଇଲେ ଅତ ଉର୍ଦ୍ଧ୍ୱ ନ, ଆଉ କିଛି ଆର ଉର୍ଦ୍ଧ୍ୱରେ କିଛି ନାହିଁ, ଆଉ ତାକୁ ସଂଶୟ କରିବାର ନାହିଁ, ସନ୍ଦେହ କରିବାର ନାହିଁ। ଏଇଟା ହେଉଛି ଶ୍ରେଷ୍ଠ ସ୍ତର, ଶ୍ରେଷ୍ଠ ସ୍ତରୀ, ଶ୍ରେଷ୍ଠ ସ୍ତର, ଶ୍ରେଷ୍ଠ ସିଦ୍ଧି। ଯେମିତି ଅମ୍ବରୀଶ ମହାରାଜଙ୍କ କଥା କୁହାଯାଏ, ସବୈ ମନ କୃଷ୍ଣ ପଦାରବିନ୍ଦୟୋ, ମନ ସବୁବେଳେ ଆସିବ ଭଗବାନ ପାଦପଦ୍ମରେ ଆସିବ। ତେଣୁ ଇଏ ଯୁଆଡ଼େ ଗଲେ ତ ସବୁ ସବୁଆଡ଼େ ଭଗବାନ, ଆଉ କେଉଁଠି ଭଗବାନ ନାହାନ୍ତି ଯେ ସେ ଭୁଲିଯିବ, କୃଷ୍ଣ ସେ ତ ଭଗବାନ ଜାଣନ୍ତି ନାହିଁ କୃଷ୍ଣ। କ୍ଷଣକାଳ ପାଇଁ ଐଶ୍ୱର୍ଯ୍ୟ ଲୀଳା ସ୍ମୃତି ହୁଏ ବିବେକ, କାରଣ ଗର୍ଗମୁନି କହିଥିଲେ ନାରାୟଣ ସମ ଗୁଣେଇ, ନାରାୟଣ ସମ ଗୁଣେଇ ଅର୍ଥ ସେ ଭାବିଲେ ଇଏ ଆଙ୍କର ଯେଉଁ ଗୁଣ ନାରାୟଣଙ୍କ ଭଳି, କାରଣ ଏଭଳି ଭାବରେ କଥା କୁହାହେଇଥିଲା, ଏଭଳି ଭାବରେ କଥା କୁହାହେଇଥିଲା, ଛୁପ୍ତ ଆକାର କୁହାଯିବ, କଥା କୁହାଯିବ ପୁଣି କୁହାଯିବ ନାହିଁ, ଏଭଳି ସବୁ କଥା ରହିଛି, ବହୁତ ଇଏ ରହିଛି, ଏ କ'ଣ ହିରଣ୍ୟକଶିପୁ କହିଲା ମୁଁ ଦିନରେ ମାରିବି ନାହିଁ ରାତିରେ ମାରିବି ନାହିଁ, ଟୋକେ ଠିକ୍ ଅଛି କିଛି ଅସୁବିଧା ନାହିଁ, ଅସ୍ତ୍ରରେ ମାରିବି ନାହିଁ ଶସ୍ତ୍ର ଠିକ୍ ଅଛି କିଛି ଅସୁବିଧା ତଥାସ୍ତୁ, ସବୁ ଦେଇଦେଲେ ମନୁଷ୍ୟ ଦ୍ୱାରା ମାରିବି ନାହିଁ ଠିକ୍ ଅଛି ତଥାସ୍ତୁ, ଏଭଳି ଭାବିଲା ହିରଣ୍ୟକଶିପୁ ଭାବିଲା ବ୍ରହ୍ମାଟା ବୋକାଟା, ରାବଣ ମଧ୍ୟ ଭାବୁଥିଲା ରାବଣ କ'ଣ ବ୍ରହ୍ମା ବୋକା, ଆମ ଶିଶୁ ରାଧାକୃଷ୍ଣ ମାନେ କହୁଥିଲେ ରାବଣ ଯେତେବେଳେ ଦଶ ଶିର ପ୍ରଦାନ କରୁଥିଲା ଯଜ୍ଞରେ ସେ ଜଳି ଯାଉଥିଲା, ଶିର ସବୁ ଜଳି ଯାଉଥିଲା, ଜଳି ଯାଉଥିଲା ସେ ପଢ଼ୁଥିଲା ବ୍ରହ୍ମାଙ୍କର ଲିପିକି ଦେଖୁଥିଲା, ବ୍ରହ୍ମା ଲେଖୁଥିଲେ ଇଏରେ କପାଳ ଲିଖନ କିଏ କରିବ ଆନ, କିଏ କରିବ ଆନ, ସେ ପଢ଼ୁଥିଲେ କ'ଣ ପଢ଼ୁଥିଲେ ଲେଖା ହେଇଛି ମନୁଷ୍ୟ ଏବଂ ବାନର ଦ୍ୱାରା ମୃତ୍ୟୁବରଣ କରିବ, ଏଇଠି ରାବଣ ଦେଖି ହସୁଥିଲା ଠୋଟ ହୋଇ ହସୁଥିଲା, ତେଣୁ ସିଏ ତାର ସବୁ ରହିଛନ୍ତି ଅନ୍ଧ ନେତା, ଅନ୍ଧ ସବୁ ସାଙ୍ଗମାନେ ରହିଛନ୍ତି ଅନ୍ଧ ଗୁରୁ, ଅନ୍ଧ ଗୁରୁଙ୍କ ପାଖରେ ଯାଇ ସେ କଥା କହୁଥିଲା ତାଙ୍କୁ, ହସୁଥିଲା ତାଙ୍କ ପାଖରେ, ଦେଖ ହେ ବ୍ରହ୍ମାଟା କେତେ ମୂର୍ଖ, ସିଏ ଲେଖିଛି ମୋର କପାଳରେ ଲେଖିଛି ମୁଁ ମନୁଷ୍ୟ ଏବଂ ବାନର ଦ୍ୱାରା ମୃତ୍ୟୁବରଣ କରିବି, ଦେଖ ମନୁଷ୍ୟ ବାନର ମୋର ଖାଦ୍ୟ ସମସ୍ୟା ଦୂର କରିଦେବେ, ଖାଦ୍ୟ ଯେତେ ମନୁଷ୍ୟ ବାନର ଆସିବେ ମୋର ସେତେ ଭଲ, ସବୁ ଖାଇବି, ଟିଫିନ୍ ଖାଇବି, ଲଞ୍ଚ ଖାଇବି, ଡିନର ଖାଇବି, ଚଲେଇବି ମୋର ଖାଦ୍ୟ, ଆଉ କ'ଣ ମୁଁ ତାଙ୍କ ଦ୍ୱାରା ମୃତ୍ୟୁବରଣ କରିବି, ଏଇଭଳି ଭାବେ ରାବଣ ଭାବୁଥିଲା, ହିରଣ୍ୟକଶିପୁ ମଧ୍ୟ ସେଇଭଳି ଭାବୁଥିଲା, ଇଏ ହେଉଛି ଅସୁର ଚିନ୍ତା, ଅସୁର ଚିନ୍ତା ହେଉଛି ଏଇଟା, ଭକ୍ତର ଚିନ୍ତା ଏବଂ ଅସୁର ଚିନ୍ତା ଭିତରେ ତଫାତ୍ ରହିଛି, ହିରଣ୍ୟକଶିପୁ ଭାବୁଥିଲା ମୁଁ ତ ବ୍ରହ୍ମାକୁ ବୋକା କରିଦେଲି ଆଉ କ'ଣ, ଆଉ ମୁଁ କେମିତି ମରିବି, ସବୁ ତ ବାଟ ବନ୍ଦ କରିଦେଲି, ମୂର୍ତ୍ତିର ବାଟ ସବୁଆଡ଼େ ବନ୍ଦ କରିଦେଲି, କିଳି କିଳି ଦେଇଦେଲି ପୁରା ଟାଇଟ୍ କରି, ଏୟାର ଟାଇଟ୍ କରିଦେଲି, ଆଉ ଭିତରେ ପଶିପାରିବ ନାହିଁ ଜମ, ଜମ ତ ତା ଭୟରେ କାର୍ଯ୍ୟ କରୁଥିଲେ ଆଉ ଜମ କ'ଣ ପଶିବ, ଜମ ମଧ୍ୟ ଖାଲି ବ୍ରହ୍ମା ବିଷ୍ଣୁ ଏବଂ ଶିବ ଏଇ ତିନି ଜଣଙ୍କୁ ଛାଡ଼ିଲେ ଆଉ ସମସ୍ତେ ତାଙ୍କର ସେବା 33 କୋଟି ଦେବତା ଅଛନ୍ତି, ଭାଗବତ ବର୍ଣ୍ଣନା କରାଯାଏ ସପ୍ତମ ସ୍କନ୍ଧରେ, ସମସ୍ତେ ଆସି ତାର ସେବା କରୁଥିଲେ, ଏମିତିକି ନାରଦ ମୁନି ଯେତେବେଳେ ଏ କଥା କହୁଥିଲେ ଯୁଧିଷ୍ଠିର ମହାରାଜ ସେତେବେଳେ କହୁଥିଲେ ମୁଁ ମଧ୍ୟ ତାଙ୍କର ଗୁଣଗାନ କରୁଥିଲି, ମୁଁ ମଧ୍ୟ ତାଙ୍କର ଗୁଣଗାନ କରୁଥିଲି, ଏଇଭଳି କଥା ରହିଛି, ତେଣୁ ଲିଙ୍କ ଫେଲିଓର ହେଇଗଲା ମୋର, ଏ ଯେଉଁ ଆସିଲା ଆମେ ଯେତେ ଚେଷ୍ଟା କଲେ ମନଟା ଆମର ଲାଗୁନାହିଁ, ସେଥିପାଇଁ ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟରେ ଭଗବାନ କହିଲେ ସବୁ ଅଲ୍ଟରନେଟିଭ୍ ଦେଲେ, ଇଏ ହେଉଛି ହାଇଏଷ୍ଟ ସ୍ତର, ଏ ସ୍ତରକୁ ସେମାନେ ଯାଇପାରିବେନି, ସମସ୍ତେ ଯାଇପାରିବେ ନାହିଁ, ଅର୍ଜୁନ ଚିନ୍ତା କରି ପ୍ରଭୁ ଏଇଟା ତ ସମ୍ଭବ ନୁହଁ, ଷଷ୍ଠ ଅଧ୍ୟାୟ କହିଲେ ନା ଏ ଯୋୟମ୍ ଯୁଗ ତ୍ୱୟାପକ୍ତ ସାମୟନ ମଧୁ ଏତଶ୍ୟାମ ନ ପଶ୍ୟାମି, ଏଇଟା ମୁଁ ଦେଖିପାରୁନି, ପ୍ରଭୁପାଦ ମହାରାଜ କହିଲେ 5000 ବର୍ଷ ତଳର ଅବସ୍ଥା ଏହା, ବର୍ତ୍ତମାନ କ'ଣ ହେବ କ'ଣ ନ ହେବ, ତେଣୁ ଅର୍ଜୁନଙ୍କର କାଳେ କହିବେ ପ୍ରଭୁ ଏଇଟା ଅସମ୍ଭବ, ଟିକେ ରିଲାକ୍ସ କରନ୍ତୁ ଷ୍ଟାଣ୍ଡାର୍ଡ଼, ଠିକ୍ ଅଛି କ'ଣ ସେ ଷ୍ଟାଣ୍ଡାର୍ଡ଼ ରିଲାକ୍ସ କଲେ, ଇଏ ଯେଉଁ ମନଟା ଆଉ ଇଏକୁ ଯଦି ନ ଲଗେଇ ପାରିବ ତାହେଲେ କ'ଣ କରିବ ତୁମେ, ନା ମୟେବ ଅଥ ଚିତ୍ତଂ ସମାଧାତୁ, ମନଟାକୁ ଲଗେଇ ପାରୁନ ତ, ନା ହଁ ଆଜ୍ଞା ଲଗେଇ ପାରୁନାହିଁ, ଇଏ ଆମକୁ ରିପ୍ରେଜେଣ୍ଟ କରୁଛନ୍ତି ଅର୍ଜୁନ, ବଦ୍ଧଜୀବକୁ ରିପ୍ରେଜେଣ୍ଟ କରୁଛନ୍ତି, ଭଗବାନ କହିଲେ ଠିକ୍ ଅଛି ଯଦି ସେଇଟାକୁ ନ କରିପାରିବ ନ ସକୌଣସି ମୟ ସ୍ଥିର, ମୋର ପାଦ ପଦ୍ମରେ ତୁମ ମନ ବୁଦ୍ଧି ଲଗେଇ ପାରିବ ନାହିଁ ତ କିଛି ଚିନ୍ତା ନାହିଁ, ଆଉ ଗୋଟେ ଅଲ୍ଟରନେଟିଭ୍ ଅଛି ନା କ'ଣ, ନା ଅଭ୍ୟାସ ଯୋଗେଣ ତ ତୁମ ଆମିଚ୍ଛା ଧନଞ୍ଜୟ, ଅଭ୍ୟାସ କର, ଚେଷ୍ଟା କର, ସକାଳୁ ଉଠ ମଙ୍ଗଳ ଆଟି, ଜବରଦସ୍ତି ଉଠ ମଙ୍ଗଳ, ଅଭ୍ୟାସ କର, ଜପ କର, ତୁ ଷୋଳମଳା ଜପ କର, ଭାଗବତ ପଠ, ଭାଗବତ ପଢ଼, ଗୁଣଜ୍ଞାନ କର, ସବୁ ସେବା କର, ଏଇଭଳି ଭାବରେ ଅଭ୍ୟାସ କର, ଅଭ୍ୟାସ ନା ପ୍ରଭୁ ଏଇଟା ତ ସମସ୍ତେ କରିପାରିବେ ନାହିଁ, କିଛି ରିଲାକ୍ସେସନ୍ ଅଛି ନା ଅଛି ନା କ'ଣ, ନା ଅଥେଇ ତ ଅଭ୍ୟାସ ବି ଅସମର୍ଥସି, ମୁଁ ଅଭ୍ୟାସ କରିପାରୁନି ପ୍ରଭୁ, ଉଦ୍ଧାର ହେବାର ବାଟ ଅଛି ନା ଅଛି କ'ଣ କରିବ, ନା ମହାମିଚ୍ଛା ତୁ ଧନଞ୍ଜୟ, ଅଭ୍ୟାସ ବି ଅସମର୍ଥସି, ମତ କର୍ମ କର୍ମ ଭବ, ମୋର କର୍ମ କର, ଏଇ ଯେଉଁ ସବୁ ଫୁଲ ବାଟିକା ସବୁ ରହିଛି ଏସବୁ କର୍ମ କର, ଫୁଲ ଇଏ କର, ମତ କର୍ମ କର୍ମ ଭବ, ମଦର୍ଥମ ବି କର୍ମାଣି କୁର୍ବନ୍, ତୁମେ ସିଦ୍ଧିପ୍ରାପ୍ତ ହୋଇଯିବ, ଏଇ ମାଧ୍ୟମରେ ସିଦ୍ଧିପ୍ରାପ୍ତ ହୋଇଯିବ, ପ୍ରଭୁ ଏଇଟା ବି ଯଦି ନ କରିପାରିବା ଆଉ କିଛି ଉପାୟ ଅଛି ନା, ଲାଷ୍ଟ ଉପାୟ ଏଇଟା, ଲାଷ୍ଟ ଚାନ୍ସ, ଏଇଟା ଯଦି ଆମେ ନ କରିବା ଆଉ କିଛି କରିପାରିବା, ତୁମେ ବିନଶ୍ୟସି ବିନକ୍ଷସି, ନା କ'ଣ ସେଇଟା ଲାଷ୍ଟ କୁହନ୍ତୁ, ଅତ ମୁଁ ସେଇଟା କରିବି, ନା ଠିକ୍ ଅଛି ତୁମେ ଏଇଟା କର, ଅତିହିତ ଦ୍ରବ୍ୟ ଶକ୍ତୋଷୀ କର୍ତ୍ତୁମ ଯୋଗମାଶ୍ରିତ, ତୁମେ କିଛି କରିପାରିବନି ତ, ନା ପ୍ରଭୁ ନା ତୁମେ ସର୍ବକର୍ମଫଳ ତ୍ୟାଗ ତଥା କୁରୁ ଯଥାତ୍ମା, ସମସ୍ତ କର୍ମଫଳକୁ ତ୍ୟାଗ କର, ଏଇଥିପାଇଁ ଯତ୍ନ କର। ସବୁ ପ୍ରକାର ଦେଲେ, ରିଲାକ୍ସେସନ୍ ଦେଲେ ଭଗବାନ। ପ୍ରଭୁପାଦ ମହାରାଜ କହନ୍ତି, ପ୍ରଭୁପାଦ ନଷ୍ଟ ପ୍ରାୟଶ ଅବଦ୍ୟ ଭାଗବତ ଗୋଟେ ଶ୍ଳୋକ ଅଛନ୍ତି, ପ୍ରଥମ ସଂ ଦ୍ୱିତୀୟ ଅଧ୍ୟାୟରେ ଏଇଟା ରହିଛି। ନଷ୍ଟ ପ୍ରାୟ ପ୍ରଭୁ ପ୍ରଭୁପାଦ, ଆମେ ଏତେ ସବୁ ରହିଛି, ଇଏ ସବୁ ସବୁ ପୂର୍ଣ୍ଣ ଭାବରେ ଦୂର ହେଲେ ଆମେ ଭଗବତ ଧାମକୁ ଯିବୁ ନା ନାଇଁ, ଟିକେ ରିଲାକ୍ସେସନ୍ ହେବ ଏଇଭଳି ଭାବରେ କହିକରି ପ୍ରଭୁପାଦ ମହାରାଜ ଗୋଟେ ସେ କଥା କହିଥିଲେ, ମୋର ଏକ୍ଜାକ୍ଟଲି ମନେ ପଡ଼ୁନି। ରିଲାକ୍ସେସନ୍ ଦେଉଛନ୍ତି ପ୍ରଭୁପାଦ, ମହାପ୍ରଭୁ ଆସିଲେ 64 ମାଳା, ନୋ ରିଲାକ୍ସେସନ୍, ଲକ୍ଷେ ମାଳା ଯେ କରୁନାହିଁ ତା ପାଖରେ ମୁଁ ଲକ୍ଷପତି ଯିଏ ନୁହଁ ମୁଁ ସେଠି ପ୍ରସାଦ ପାଇବି ନାହିଁ, ମନା କରିଦେଲେ। କିନ୍ତୁ କଳିକାଳ ଷ୍ଟାଣ୍ଡାର୍ଡ଼ ଦିନ ଦାନ ଦିନ ଦିନ ସବୁ କମି କମିକା ଯାଉଛି, ତଥା ସ୍ଥାନ ଦିନଙ୍କ ଧର୍ମ ସତ୍ୟଙ୍କ ଶୌଚ ସବୁ କମି କମିକା ଯାଉଛି, ଆୟୁଷ ବଳ କମିଯାଉଛି, ପ୍ରାଣ ପାୟସ ସଭ୍ୟ। ତେଣୁ ପ୍ରଭୁପାଦ ମହାରାଜ ଆସିଲେ ଯୁଗ କ'ଣ ହେଉଛି କ'ଣ ସେମାନେ ହେଉଛନ୍ତି ଯୁଗ ଯୁଗାବତାରୀ ଅବତାର, ସିଏ ଯୁଗ ଅନୁସାରେ ସ୍ଥାନ କାଳ ପାତ୍ର ଅନୁସାରେ ସବୁ କରିବେ, ନିୟମ କରିବେ। ପ୍ରଭୁ ପ୍ରଭୁପାଦ ଆସିଲେ, ତାଙ୍କ ଗୁରୁ କହିଥିଲେ 64 ମାଳା, ସେ 64 ମାଳା କରୁଥିଲେ କିନ୍ତୁ ରିଲାକ୍ସ କରିଦେଲେ, 16 ମାଳା କର। ତେଣୁ ସେଇ ସ୍ଥାନ କାଳ ପାତ୍ର ଅନୁସାରେ ସବୁ ପରିବର୍ତ୍ତିତ ହେଉଛି, ତାଙ୍କର ରହିଛି ଶକ୍ତି। ମୁଁ ଥରେ ଏଇଟା ବୁଝିପାରୁନଥିଲି କେମିତି ରିଲାକ୍ସ କରିବେ, ଆମେ ତ ଶାସ୍ତ୍ରରେ କୁହାଯାଇଛି ଯଦି ରିଲାକ୍ସ କଲା ସେଇଟା ନଷ୍ଟ ହୋଇଯିବ, ତାହେଲେ କେମିତି ଏଇଟା ହେଉଛି। ଆମ ବିଶେଷ ଭାବରେ ଶ୍ରୀମଦ ରାଧାକୃଷ୍ଣ ମହାରାଜ ଯେଉଁ ଭାଗବତ ସପ୍ତାହ କରନ୍ତି ସେଇଟା ମୋର ଡାଉଟ ଥିଲା, ସନ୍ଦେହ ଥିଲା, କାରଣ ପ୍ରଭୁପାଦ ମନା କରିଛନ୍ତି। କିନ୍ତୁ ଭକ୍ତିଗୌରବ ନାରାୟଣ ସ୍ୱାମୀ ମହାରାଜ ଗୋଟେ କହିଲେ ଯେ ଯେଉଁମାନେ ଯୁଗ ପୁରୁଷ ଯୁଗ ଅବତାରୀ, ତାଙ୍କର ଶକ୍ତି ରହିଛି, ସେ ପରିବର୍ତ୍ତନ କରିପାରିବେ, ତାଙ୍କର ଶକ୍ତି ରହିଛି। ଅଧିକାରୀ ବୈଷ୍ଣବେୟର ନାଭୁଚି ବ୍ୟବହାର, ଅଧିକାରୀ ବୈଷ୍ଣବ ଅଧିକାର ପ୍ରାପ୍ତ ହୋଇଛନ୍ତି, ତାଙ୍କର ବ୍ୟବହାର ଯଦି ବୁଝି ନପାରିବା ତାହେଲେ ଏସବୁ ସଙ୍କଟ କିଏ ମରେ କିଏ ତରେ, ଏଇ ସଙ୍କଟ ହୋଇଗଲା ତାଙ୍କ ପାଇଁ, କିଏ ମରିଯିବ କିଏ ତରିଯିବ, ସେ କଥା ରହିଛି। ଯାଇ ହଉ, ତେଣୁ ଏହିଭଳି ଭାବରେ ଇଏ କହୁଛନ୍ତି, ଆ କ୍ରୀଡ଼ାନ୍ ଆଖିରେ ମନ ଯାହାଛି ତଦାତ୍ମତା, ମନ ଚାଲିଯାଉ ସେଠିକି, ଆମେ ଚେଷ୍ଟା କରୁଛେ ମନକୁ କେମିତି ଆଣିବା ପାଇଁ ଭଗବାନ ପାଖରେ ରଖିବା ପାଇଁ, ସେଥିପାଇଁ ସବୁ ବ୍ୟବସ୍ଥା କରାଯାଇଛି। ସକାଳୁ ଉଠ, ମଙ୍ଗଳାରତି ଆଟେଣ୍ଡ କର, ଜପ କର, ଏଇଟା କର ସେଇଟା କର, ଏତେ ସବୁ କଥା କରିବୁ, ନୋ ଲିମିଟ୍, ଲିମିଟ୍ ନାହିଁ, ଏତିକି ସରିଗଲା ନା, ଯଦି ଅଧିକା ଖର୍ଚ୍ଚ କର, 16 ମାଳ ଯଦି ସମୟ ହୋଇଗଲା 64 ମାଳ କର, 132 ମାଳ କର, ଲକ୍ଷେ ମାଳ କର, ଯେତେ ମାଳ ଖର୍ଚ୍ଚ କର, କିଛି ଅସୁବିଧା ନାହିଁ। ଦିସ୍ ଇଜ୍ ମିନିମମ୍, ଦିସ୍ ଇଜ୍ ନଟ୍ ମ୍ୟାକ୍ସିମମ୍। ତୁମର ସତ୍ୟ ଅନୁସାରେ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି, କିନ୍ତୁ ମନକୁ ଭଗବାନ ପାଖରେ ଲାଭ, ଇଏ ହେଉଛି ସବୁକିଛି ମୂଳ। ସବୁ ଯେତେ ସବୁ ରହିଛି ଶୋକ ରହିଛି, ହଜାର ହଜାର ଲକ୍ଷ ଲକ୍ଷ ଶୋକ ରହିଛନ୍ତି, ତାର ମୂଳଟା କ'ଣ, ସବୁ ଶ୍ଳୋକର ଯେଉଁ ମୂଳ ଉଦ୍ଦେଶ୍ୟଟା କ'ଣ ନା, ମୁଁ ପଚାରିବିନି ପ୍ରଶ୍ନ ଆପଣମାନଙ୍କୁ, ମୁଁ ନିଜେ କହିବି, ମୁଁ ପ୍ରଶ୍ନ କରିକି ଉତ୍ତର ଦେବି, ଆପଣମାନେ ପଚାରୁନି। ଇଏ ଉତ୍ତର ହେଉଛି ଏଇଟା ଯେ କ'ଣ ନା, ସତତଂ ସ୍ମର୍ତ୍ତବ୍ୟମ୍ ବିଷ୍ଣୁ, ସବୁବେଳେ ଭଗବାନଙ୍କୁ ସ୍ମରଣ କର, ସତତଂ ସ୍ମର୍ତ୍ତବ୍ୟମ୍ ବିଷ୍ଣୁ, ବିସ୍ମର୍ତ୍ତବ୍ୟ ନ ଯାହାତୁଚିତ୍, ପରୋକ୍ଷ ଭାବରେ ବା ନେଗେଟିଭଲି କେବେ ହେଲେ ତାଙ୍କୁ ବିସ୍ମରଣ କର ନାହିଁ। ସର୍ବବିଧି ନିଷେଧାସ୍ୟୁ ଏତୋର ଏବ କିଙ୍କର, ଯେତେ ବିଧି ରହିଛି ଯେତେ ନିଷେଧ ରହିଛି ବହୁତ କଥା ରହିଛି ଶାସ୍ତ୍ରରେ, କିନ୍ତୁ ସବୁ ମନ୍ତ୍ର ଆର କିଙ୍କର ଆର ଚାକର, ଏ ହେଉଛି ମୂଳ ମନ୍ତ୍ର। କ'ଣ ନା, ସ୍ମର୍ତ୍ତବ୍ୟ ସତତଂ ବିଷ୍ଣୁ, ଭଗବାନଙ୍କୁ ସବୁବେଳେ ସ୍ମରଣ କର, ଏବଂ ଖାଲି ସ୍ମରଣ କର ନା ନା, କେବେ ହେଲେ ତାଙ୍କୁ ବିସ୍ମରଣ କର ନାହିଁ, ବିସ୍ମର୍ତ୍ତବ୍ୟ ନ ଯାହାତୁଚି, ତାଙ୍କୁ କେବେ ହେଲେ ବିସ୍ମରଣ କର ନାହିଁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଏ ସବୁ ଲକ୍ଷ ଲକ୍ଷ ଶ୍ଳୋକ ଅଛନ୍ତି, ତାହାର ମୂଳ ଶ୍ଳୋକ ହେଉଛି ଏଇଟା, ମୂଳ ମନ୍ତ୍ର ହେଉଛି ଏଇଟା। ଏଇଟାକୁ ଆମେ ଜାଣିଲେ ଆମେ ଜାଣିଯିବା ସବୁ କଥା, ପ୍ରଭୁପାଦ ମହାରାଜ କେମିତି କହୁଥିଲେ ଲକ୍ଷ ଲକ୍ଷ କଥା, ମୂଳ ଶ୍ରୋତଟି ଜାଣିଛି, ମୂଳ କଥାଟି ଜାଣିଛି, ମୂଳ କଥାଟି ଜାଣିଲେ ସବୁ ଆଗକୁ ଆଗକୁ ଯାଇହେବ, କିଛି ନୋ ଲିମିଟ୍, ଦ୍ୟାଟ୍ ଇଜ୍ ନୋ ଲିମିଟ୍ ଟୁ ୱିଜଡ଼ମ୍ ବା ଭଗବାନଙ୍କର ଜ୍ଞାନର କିଛି ଲିମିଟ୍ ନାହିଁ, କିନ୍ତୁ ମୂଳ ଅର୍ଥ ହେଉଛି ଏଇଟା, ଏଇଟାକୁ ଡେଭିଏଟ୍ କରିବ ନାହିଁ କିଛି, ଏଇଟା ହେଉଛି ମୂଳ। ମୂଳଟାକୁ ଧରିଲେ ଆପଣ ଡାଳୁକୁ ପଳେଇଯିବେ, ଆଉ ଡାଳୁକୁ ଆଗକୁ ପଳେଇଲେ କ'ଣ, ମୂଳରୁ ଯିବାକୁ ପଡ଼ିବ, ମୂଳଟା ଧରିଲେ ଆପଣ ଡାଳୁକୁ ଯିବେ, ଯେତେ ଉପରକୁ ଯିବେ ତ ଅନଲିମିଟେଡ୍, ଉର୍ଦ୍ଧ ମୂଳ ମଦ ଶାଖ ରହିଛି, ଅନଲିମିଟେଡ୍ ଲିମିଟ୍ ନାହିଁ, ଯେତେ ଉର୍ଦ୍ଧକୁ ଯିବ ଯେତେ ନୂଆ ନୂଆ ଯାଉଥିବ, ମୋର ୟୁ ଇରିଟେସନ୍ ଆସୁଥିବ ସବୁ ଆସୁଥିବ, ନୋ ଲିମିଟ୍, ଦେଟ୍ ଇଜ୍ ନୋ ଲିମିଟ୍, ସ୍କାଇ ହାଜ୍ ନୋ ଲିମିଟ୍ ବୋଲି କୁହାଯାଏ, ଆକାଶର କିଛି ଲିମିଟ୍ ନାହିଁ। ଆମର ଗୁରୁ ଗୌରଙ୍ଗ ସେ ମହାରାଜ କହନ୍ତି, ତୁମେ ଇଏ କହିଲେ ଆଉ ଗୋଟେ ଉଦାହରଣ ଆଉ ଗୋଟେ ଦେଲେ, ସିଏ ଇଏ ମହାପୁରୁଷ ଯୋଗାବତାରୀ ସେମାନେ ସବୁ କହିପାରିବେ ଜିନିଷ। ସିଏ କହିଲେ ଉର୍ଦ୍ଧ୍ୱକୁ, ଇଏ କହିଲେ ନିଚୁ ନିମ୍ନକୁ, ନିମ୍ନକୁ ମଧ୍ୟ ଦେଇହେବ ଉଦାହରଣ। କ'ଣ ଦେଇହେବ ନା ରତ୍ନାକର ସମୁଦ୍ର ରହିଛି, ଦ୍ୟାଟ୍ ଇଜ୍ ନୋ ଲିମିଟ୍। ତୁମେ ଯେତେ ଗଭୀରକୁ ପ୍ରବେଶ କରିବ ସେତେ ରତ୍ନ ପାଇବ, ହଁ ଯେତେ ଉପର ଉପରୁ ଛାଣିକି ନେବ ଖାଲି କେଣ୍ଡା ସମିକା ସବୁ ପାଇବ, ରତ୍ନ ପାଇବ ନାହିଁ। ରତ୍ନ ପାଇବା ଗଲେ ୟୁ ହାଭ୍ ଟୁ ଡାଇଭ୍ ଡିପ୍ ଇନ୍ ସାଇଡ୍ ଦି ଓସନ୍, ଯେତେ ଗଭୀରକୁ ଯିବେ ସେତେ ରତ୍ନ ପ୍ରାପ୍ତ ହେବ। ରତ୍ନାକର ସିଏ ଉପର ଉପରୁ ବୋଲିକି ଛାଣିକି ଘିନି ଆସିବ, କେଣ୍ଡା ସମିକା ସବୁ ଆସିବ, ଆଉ କିଛି ଆସିବ ନାହିଁ। ଆମ ଶିଶୁ ଗୌରବ ସ୍ୱାମୀ ମହାରାଜ କହନ୍ତି, ତେଣୁ ଇଏ ଯେଉଁ ରହିଛି ମନଟା, ଯେତେ ଯାହା କଲେ ମଧ୍ୟ ଆମେ ଯେତେ ଚେଷ୍ଟା କରୁଛେ, ଏସବୁ ଉଦ୍ଦେଶ୍ୟ ହେଉଛି ସେଇଟା, ସବୁବେଳେ ଭଗବାନଙ୍କୁ ସ୍ମରଣ କରିବା, ଇଏ ହେଉଛି ମୂଳ ମନ୍ତ୍ର। ଏ ମୂଳ ଗଛର ମୂଳରୁ ଚଢ଼ିବା, ଆମେ ଯେତେ ଉପରକୁ ଯିବା ସେତେ ଚଢ଼ିପାରିବା। ମୂଳଟା ମୂଳରୁ ଯଦି ଧରିଥିବା ତାହେଲେ ଉପରକୁ ଯିବା, ମୂଳ ଧରି ଧରିନି ଡାଳ ଉପରକୁ ଆସିଲେ କ'ଣ ପଡ଼ିଯିବା, ତଳକୁ ପଡ଼ିଯିବା। ମୂଳରୁ ଆମେ ଯିବା, ଇଏ ହେଉଛି ମୂଳ। ପ୍ରଥମ ହେଉଛି ଶ୍ରବଣ, ଆମେ ପ୍ରଥମେ ଶ୍ରବଣ କରିବା। ଆମେ ଯଦି ଶ୍ରବଣ ନ କରିବା କ'ଣ କୀର୍ତ୍ତନ କରିବା? ଫାଷ୍ଟ ୟୁ ହାଭ୍ ଟୁ ହିୟର, ଦେନ୍ ଓନ୍ଲି ୟୁ କ୍ୟାନ୍ ଡୁ ଚାଣ୍ଟିଂ ବା କୀର୍ତ୍ତନ କରିପାରିବେ। ତେଣୁ ଇଏ ହେଉଛି ମୂଳ। ତେଣୁ ଏହିଭଳି ଭାବରେ ଇଏ ଭାବଭକ୍ତି, ପ୍ରେମ ଭକ୍ତିର କଥା, ଇଏ ହେଉଛି ସେମାନଙ୍କର ହେଉଛି ରାଗାନୁଗା ଭକ୍ତି। ପ୍ରେମାନନ୍ଦ ନନ୍ଦ ନନ୍ଦ ମହାରାଜ ରାଗାନୁଗା ଭକ୍ତି, ପ୍ରେମା ତାଙ୍କର ରାଗ ଅଛି, ଅନୁରାଗ ରାଗାନୁଗା। ତେଣୁ ଇଏ ଯେତେ ଚାହିଁଲେ ମଧ୍ୟ ତାଙ୍କୁ ବାଡ଼େଇଲେ ମଧ୍ୟ, ପ୍ରଭୁପାଦଙ୍କ ଅବସ୍ଥାରେ ସେ ଆଇଥିଲା। ପ୍ରଭୁପାଦ ସମୟରେ ପାଶ୍ଚାତ୍ୟ ଜଗତକୁ ଯେତେବେଳେ ଯାଇଥିଲେ ସେତେବେଳେ ବହୁତ ପ୍ରକାର କେସ୍ ଚାଲିଥିଲା ଆମ ବିରୁଦ୍ଧରେ, ଆମେରିକାରେ ବହୁତ କେସ୍ ଚାଲିଥିଲା। ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ଯେଉଁମାନେ ନିନ୍ଦୁକ ବ୍ୟକ୍ତି, ଯେଉଁମାନେ ଅସୁର କ'ଣ ଏଇଟାକୁ ବୁଝିପାର ନାସ୍ତିକ ବ୍ୟକ୍ତି, ସେମାନେ ସବୁବେଳେ ଚେଷ୍ଟା କରିବେ ଭକ୍ତଙ୍କ ବିରୁଦ୍ଧରେ ଯିବା ପାଇଁ, ସବୁ ପ୍ରକାର ଚେଷ୍ଟା କରିବେ। ଏଇଟା ନହେଲେ ଆଉ ଗୋଟେ କରିବା, ଏଇଟା ନହେଲେ ଆଉ ଗୋଟେ କରିବା, ଏଇଭଳି ଭାବେ ଚାଲିବ ତାଙ୍କ ଚେଷ୍ଟା, ସରିବ ନାହିଁ। ତେଣୁ ସବୁ କେସ୍ ଚାଲିଥିଲା ଆମେରିକାରେ, କୋର୍ଟ କେସ୍ ସବୁ ରହିଛି। ଆମର ଜଜ୍ ସାର୍ ଥିଲେ ସେ କହିଥାନ୍ତେ, ଏଇଟାକୁ ମାନେ ଏଇଟାକୁ ଆମକୁ ସପୋର୍ଟ କରିଥାନ୍ତେ, ହଁ ସବୁ କେସ୍ ଚାଲିଛି। ସେମାନେ ସବୁ ଜାଣିବେ କେଉଁଠି କ'ଣ କେସ୍ ଅଛି, ସେମାନେ ସବୁ ଜାଣିବେ, ନହେଲେ ସେମାନେ ଜଜ୍ମେଣ୍ଟ ଦେଇପାରିବେ ନାହିଁ। ତେଣୁ ସିଏ ବହୁତ ସବୁ କ'ଣ କଲେ, ଲୋକମାନେ ଯେଉଁମାନେ ନାସ୍ତିକ ବ୍ୟକ୍ତି, ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ସେମାନେ ବିରୁଦ୍ଧ ଯିବେ ନା, ସେମାନେ କ'ଣ କଲେ, ଯେଉଁମାନେ ତାଙ୍କ ପୁଅକୁ ସବୁ ନେଇଗଲେ ନା, ଏ ଗୋଟେ ଶ୍ଳୋକ ଅଛି, ତୋର ବୁଦ୍ଧି କେମିତି ନଷ୍ଟ ହେଲା, ହିରଣ୍ୟକଶିପୁ ପଚାରିଲେ ପ୍ରହ୍ଲାଦଙ୍କୁ, ତୋର ବୁଦ୍ଧି କେମିତି ନଷ୍ଟ ହେଲା। ରାଧାକୃଷ୍ଣ ମହାରାଜ କହନ୍ତି, ଦେଖ ମୁଁ ଏତେ ବ୍ୟବସ୍ଥା କରିଛି ଭଗବାନ କଥା ନ ପୁରେଇ ଦେବା ପାଇଁ, ହରି କଥା ଆସିବ ନାହିଁ, କିନ୍ତୁ ଏତେ ବ୍ୟବସ୍ଥା ସତ୍ତ୍ୱେ ତୁ ହରି କଥା ଧରିଲୁ, ସବୁ ସବୁ ପ୍ରକାର ପ୍ରୋହିବିସନରେ ତୁ ଧରିଲୁ। ଆମର ଶିଶୁପଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଆମର ଇସ୍କନର ମଧ୍ୟ ସବୁ ପ୍ରକାର ବ୍ୟବସ୍ଥା ହେଇଛି, ଆମେ ଜାଲ ଛାଡ଼ୁଛୁ ବର୍ତ୍ତମାନ, ଜାଲ ପକାଉଛୁ, ଆମେ ଶ୍ଳୋକଟି ଆସିବ 47 ଅଧ୍ୟାୟ 18 ଶ୍ଳୋକରେ ଆସିବ ଶ୍ଳୋକଟି, ଏ ଜାଲ ନିର୍ମାଣ ହେଉଛି, ଏଇଟା ଜାଲ ନିର୍ମାଣ କରୁଛୁ ଆମେ ବର୍ତ୍ତମାନ, ଜାଲ ଛାଡ଼ୁଛୁ, ଜାଲ ଛାଡ଼ୁଛୁ କାହାକୁ ଉଦ୍ଧାର କରିବା ପାଇଁ, ମାଛମାନଙ୍କୁ ଉଦ୍ଧାର କରିବେ, କହ ଏ ମାଛମାନେ କିଏ ଛଟପଟ ହେଉଛନ୍ତି, ଯିଏ ଭବସାଗର ଛଟପଟ ହେଉଛନ୍ତି, ରକ୍ଷା କର ରକ୍ଷା କର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ସେମାନେ ଡାକୁନାହାନ୍ତି କିନ୍ତୁ ପଚାରୁ ସମସ୍ତେ ରକ୍ଷା କର, କିନ୍ତୁ ରକ୍ଷା କରିବା ଉପାୟ ଜାଣିନାହାନ୍ତି। ସବୁ ବୁଦ୍ଧିମାନ ବ୍ୟକ୍ତି ସବୁ ଆସନ୍ତି, ଏଇ ଏଇଟା କରୁନ କିନ୍ତୁ ପାଇଯିବ ତ ରକ୍ଷା, ଏ ନ୍ୟୁଜ୍ ଚ୍ୟାନେଲ କହିଲା ଏଇଠି ତୁମେ କରୁନ ତୁମେ ରକ୍ଷା ପାଇଯିବ, ସିଏ କହିଲା ତୁମେ ଏଇଟା କରୁନ ତ ରକ୍ଷା ପାଇଯିବ, କିନ୍ତୁ କେହି ରକ୍ଷା କରିପାରିବେ ନାହିଁ। ଏକମାତ୍ର ରକ୍ଷକ ହେଉଛନ୍ତି ଭଗବାନ କୃଷ୍ଣ, ଆଉ କେହି ନୁହନ୍ତି। ତେଣୁ ଆମକୁ କୃଷ୍ଣ ନିର୍ଦ୍ଦେଶ ଦେଇଛନ୍ତି ତାଙ୍କ ଭକ୍ତମାନଙ୍କୁ, ତୁମେ ଜାଲ ତିଆରି କର, ସେମାନେ ଯେଉଁ ନ୍ୟୁଜ୍ ଚ୍ୟାନେଲ ଯେଉଁ ତା'ର ନେଇଯାଉଛନ୍ତି ତାଙ୍କ ଜାଲ, ସେମାନେ ତାଙ୍କର ଜାଲ କରିଛନ୍ତି, ମାୟାର ଜାଲ ସେଇଟା, ଆମର ଜାଲ ହେଉଛି ଭକ୍ତିର ଜାଲ, ଭଗବାନ ନିର୍ଦ୍ଦେଶ ଦେଇଛନ୍ତି ଆମକୁ। ଦଶମ ସନ୍ଧ 47 ଅଧ୍ୟାୟରେ ଆମେ ଶୁଣିବା ଆସୁ ଶ୍ଳୋକଟି, 18 ଶ୍ଳୋକରେ ଆସିବ କଥା, ଭଗବାନ କହିଛନ୍ତି ତୁମେ ଯାଅ। ନାରଦମୁନି କହିଲେ, ନାରଦମୁନି ଆସି କହିଦେଲେ ବ୍ୟାସଦେବ, ବ୍ୟାସଦେବ ତାଙ୍କର ଶିଷ୍ୟ, କହିଲେ କ'ଣ ଆଜ୍ଞା, ତୁମେ ଗୋଟେ ଆଜିଠାରୁ ଗୋଟେ ଫ୍ୟାକ୍ଟ୍ରି ତିଆରି କର, ଗୋଟେ ଫ୍ୟାକ୍ଟ୍ରି କର, ନା କେଉଁ ଫ୍ୟାକ୍ଟ୍ରି, ନା ଗୋଟେ ଜାଲ ତିଆରି କରିବା ଫ୍ୟାକ୍ଟ୍ରି, ନା କି ଜାଲ, ଏତେ ଜାଲ ଅଛି, ନା ନା ସେ ଜାଲ ନୁହଁ, ମାଛ ଧରିବା ଜାଲ ନୁହଁ, ଏ ମାୟାର ଜାଲ ରହିଛି, ମାୟାର ଜାଲରେ ଯେଉଁମାନେ ପଡ଼ିଛନ୍ତି ତାଙ୍କୁ ଉଦ୍ଧାର କରିବା ତୁମେ ଗୋଟେ ତିଆରି କର, ଏ ସ୍ପିରିଚୁଆଲ ଜାଲ, ଜାଲ ତିଆରି କର। ତେଣୁ ଜ୍ଞାନ ଦେଲେ ନାରଦମୁନି, ଆସି ପଞ୍ଚମ ଅଧ୍ୟାୟରେ ସବୁ ଜ୍ଞାନ ଦେଲେ, କେମିତି ଜାଲ ତିଆରି କରିବ, କେମିତି ତା'ର ସୃଷ୍ଟି କରିବ, କେମିତି କ'ଣ କରିବ, ସବୁ ବତେଇ ଦେଲେ। ତାପରେ ନାରଦ ମୁନି ଚାଲିଗଲେ ବ୍ୟାସଦେବ ଚିନ୍ତା କଲେ କେମିତି ଏ ଜାଲ ସୃଷ୍ଟି କରିବା। ଏ ହେଉଛି ନିର୍ମାଣ ଫ୍ୟାକ୍ଟ୍ରି ଆରମ୍ଭ ହୋଇଗଲା, ଏ ଜାଲ ଜାଲ ଫ୍ୟାକ୍ଟ୍ରି ହୋଇଗଲା, ଜାଲ ତିଆରି ହୋଇଗଲା। ବ୍ୟାସଦେବ ସେ ଜାଲ ତିଆରି କରି ପଠାଇଦେଲେ, ସୁକଦେବଙ୍କ ହାତରେ ଦେଇ ପଠାଇଦେଲେ, ଯାଅ ଯେଉଁମାନେ ଛଟ ପଟ ହେଉଛନ୍ତି କ'ଣ ଏଇ ନନ୍ଦାତନୁ କିଙ୍କର ପତିତ ମାମ ବିଷମ ଭାମ ବୁଧ କୃପା ତ ପାଦ ପଙ୍କ ସ୍ଥିତ ଧୂଳି ସଦୃଶ ବିଚିନ୍ତୟ ପ୍ରଭୁ ରକ୍ଷା କର। କେ ଆଣି କେନେ ଆମାଏ ଯାରେ ତାପତ୍ର ଏହା ନାହିଁ ଜାଣି କେମାନେ ହିତ ହଏ। ଏ ଯେଉଁ ଅନୁସନ୍ଧାନ ଯେଉଁମାନେ ରହିଛି, ବ୍ରହ୍ମଚିନ୍ତନ ରହିଛି, ସେମାନଙ୍କୁ ଜାଲ ତାଙ୍କ ପକାଅ, ସେମାନେ ଉଦ୍ଧାର ହେବେ। ପଠାଇଦେଲେ ସୁଖଦେବ ଗୋସ୍ୱାମୀଙ୍କୁ, ସୁଖଦେବ ଗୋସ୍ୱାମୀ ସୁତ ଗୋସ୍ୱାମୀଙ୍କୁ, ଏଇ ଯେଉଁ ଚାଲିଲା। ଏଇଭଳି ଭାବରେ ଶ୍ରୀ ଶ୍ରୀମଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି ମହାଜାଲି ହେଉଛନ୍ତି ପ୍ରଭୁପାଦ ମହାରାଜ। ପ୍ରଭୁପାଦ ମହାରାଜ ଏଭଳି ଜାଲଟାକୁ ବିସ୍ତାର କରିଦେଲେ ସାରା ପୃଥିବୀ, ସାରା ପୃଥିବୀରେ ପକାଇଦେଲେ, ସାରା ପୃଥିବୀରେ ପକାଇଦେଲେ। ତେଣୁ ଆମର ଏ ଯେଉଁ ଭଗବାନ କଥା ହେଉଛି, ଜାଲ ତିଆରି ହେଉଛି, ଜାଲରେ ଯିଏ ଅଛନ୍ତି ମାୟା ଜାଲରେ ପଡ଼ିଛନ୍ତି ତାକୁ ଛଟ ପଟ ହେଉଛନ୍ତି, ଆମେ ତାକୁ ଉଦ୍ଧାର କରିବୁ। ମାୟା ଜାଲ ଇଏ ହେଉଛି ଆମର ସ୍ପିରିଚୁଆଲ ଜାଲ। ଭଗବାନ ଆମକୁ ନିର୍ଦ୍ଦେଶ ଦେଇଛନ୍ତି, ଆମର ଆଜ୍ଞା ଗୁରୁ ହୋଇ ତାରା ଦେଶ, ମୁଁ ତୁମକୁ ଆଜ୍ଞା ଦେଲି। ପ୍ରଭୁ ମହାପ୍ରଭୁ କହିଲେ ବିଶେଷ ଭାବରେ ଭାରତ ଭୂମିରେ ମନୁଷ୍ୟ ଜନ୍ମ ହେଲେ ଯାହା, ଯେଉଁମାନେ ଭାରତବର୍ଷ ଜନ୍ମ ହେଲେ ସେମାନେ ଜନ୍ମ ସାର୍ଥକ କରିକର, ଜନ୍ମ ସାର୍ଥକ କରିକର କ'ଣ କରିବା ପ୍ରଭୁ ନା, ଯାହାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଯାହାକୁ ଦେଖିବ ତାକୁ କୃଷ୍ଣଙ୍କର ଉପଦେଶ କହିବ। ପ୍ରଭୁ ଆମର ଶକ୍ତି ଅଛି, ଆମର ଗୁଣ ଅଛି, ଆମର କ'ଣ କିଛି ରହିଛି, ଆମର କିଛି କଥା କହିବା ପାଇଁ ରହିଛି, ଅଧିକାର ଅଛି ବା ଏସବୁ ରହିଛି ନା, ଆମର ଆଜ୍ଞା ମୁଁ ତୁମକୁ ଆଜ୍ଞା ଦେଲି, ଆମର ଆଜ୍ଞା ଗୁରୁ ହ, ତୁମେ ଗୁରୁ ହ, ତାର ଏଇ ଦେଶ ଦେଶକୁ ଉଦ୍ଧାର କର। ତେଣୁ ସେଇ ଚାଲିଥିଲା ପରମ୍ପରାରେ ଆସିଥିଲେ, ମହାପ୍ରଭୁଙ୍କ ସମ୍ପ୍ରଦାୟରେ ବହୁତ ଆସିଥିଲେ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ପର୍ଯ୍ୟନ୍ତ ଆସିଥିଲେ। ସିଏ ତାଙ୍କର ଶିଷ୍ୟମାନଙ୍କୁ କହିଲେ ଯାଅ ପଠାଅ, ତୁମେ ଜାଲ ଏସବୁ ଜାଲ ଅଛି ସେ ଜାଲ ପକାଅ, ବାହାରେ ପକାଅ, ଯାଇକରି ଆଣ ସବୁ ମାଛ ସବୁ ଆଣ, ସବୁ ପଠାଇବା ତାକୁ ଭଗବତ ଧାମକୁ ପଠାଇବା, ସେଠି ମାଛର ଆବଶ୍ୟକତା ରହିଛି। ତେଣୁ ତାଙ୍କର ଶିଷ୍ୟମାନେ ଚେଷ୍ଟା କଲେ ନିଜ ଇଚ୍ଛା ପରେ, ସେ ଜାଲ ଦେଇଥିଲେ ଗୁରୁଦେବ ସେଇଟାକୁ ପକାଇଲେ ନାହିଁ, ସେ କହିଲେ ଏ ଜାଲ କ'ଣ ଚଳିବ, ଇଏ ଗୁରୁଦେବ ଏ ଜାଲ ଦେଇ ସେ ପୁରୁଣା କାଳ ହେଇଗଲେ, ଛୁଟା ସୂତା ହୁଗୁଳା ହେଇଗଲାଣି ଛିଣ୍ଡିଯିବ, ଆମେ କହିବା ଏମିତି ସୂତା କରିବା, ତାଙ୍କ ନିଜ ମନ ଗଢ଼ା କଳ୍ପନା କରିଦେଲେ, ଆଉ ସେ ଜାଲରେ କେଉଁଠୁ ଧରା ପଡ଼ିବେ। ପ୍ରଭୁପା ଗଲେ ଗୁରୁଦେବ ବ୍ୟବସାୟତ୍ମକ ବୁଦ୍ଧି, ଗୁରୁଦେବ ଯାହା କହିଥିଲେ ସେଇ ଅନୁସାରେ ପକାଇଲେ, ଜାଲ ଛାଡ଼ିଲେ, ସାରା ପୃଥିବୀ ସବୁ ଧରା ପଡ଼ିଲେ ସବୁ। ଆଚ୍ଛା ଆଜି ସବୁ ସାରା ପୃଥିବୀରେ କୀର୍ତ୍ତନ ଚାଲିଛି, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ମାୟାଜାଲ ମାୟାଜାଲକୁ ଉଦ୍ଧାର କରିବା ପାଇଁ ଭଗବତ ଭକ୍ତିମାନ ଠାକୁର କହିଲେ, ଶରୀର ଅବିଦ୍ୟା ଜାଲ ଜଡ଼େନ୍ଦ୍ରିୟ ତାହେ କାଲ ଜୀବ ଫେଲେ ବିଜୟ ସାଗରେ, ଇନ୍ଦ୍ରିୟ ଶରୀର ଅବିଦ୍ୟା ଜାଲ, ଏ ମାୟାର ଜାଲରେ ଆମେ ପଡ଼ିଯାଇଛି, ଛଟପଟ ହେଉଛେ, ଆମର ଏଇ ଯେଉଁ ସ୍ପିରିଚୁଆଲ ଜାଲ ରହିଛି, ଏ ସ୍ପିରିଚୁଆଲ ଜାଲରେ ଆମେ ଉଦ୍ଧାର ହେବା। ଆମେ ଜାଲ ଏଇ ଯେଉଁ ଜାଲକୁ ପକାଇବା ପାଇଁ ଆମର ନିର୍ଦ୍ଦେଶ ରହିଛି, ପରମ୍ପରାରେ ଆସୁଛି, ଆମେ ଜାଲ ପକାଇବା। ଯେତେ ବୁର୍ଲାରେ ଅଛନ୍ତି, ଯେତେ ସମ୍ବଲପୁରରେ ଅଛନ୍ତି, ଯେତେ ସାରା ପୃଥିବୀରେ ଯେତେ ଅଛନ୍ତି, ଆମେ ଛୋଟିଆ ଛୋଟିଆ ଜାଲ ପକାଉଥିଲେ, ଛୋଟିଆ ଛୋଟିଆ ଜାଲ ପକାଉଥିଲେ, କିନ୍ତୁ ଆସିଗଲା ବର୍ତ୍ତମାନ ନେଟ୍ ଜାଲ ଆସି, ଜାଲ ପ୍ରକୃତ ଜାଲ ଆସିଗଲା, ନେଟ୍ ନେଟ୍ର ଅର୍ଥ ଜାଲ, ନେଟ୍ ଆସିଗଲା ବର୍ତ୍ତମାନ, ଛାଡ଼ିବା ସାରା ପୃଥିବୀ ଛାଡ଼ିଦେବ ଏକା ଏଇଠି ବସିକି, କ'ଣ ସେଇଟା କ'ଣ ସେ ଇଏ ବର୍ତ୍ତମାନ ହେଉଛି କଥା ଆମର କ'ଣ ସେଇଟା ସେ ଯେଉଁ ଇଏ ଜୁମ୍ ଜୁମ୍ ଏଭଳି ଜାଲ ଏଇଠି ମାରିକି ଛାଡ଼ିଦେବ ଯାଇକି ଆମେରିକାରେ ପଡ଼ିଦେବ ଜାଲ, ଏ ଜାଲ ଏଭଳି ଜାଲ, ଏ କରୋନା ଦେଲା ଆମକୁ ଜାଲ, କରୋନା ଦ୍ୱାରା ଭଗବାନଙ୍କର କଥା ପ୍ରଚାର ହେବ, ଯେତେ ବିରୋଧୀ ଆସିବ ସେତେ ପ୍ରବଳତର ହେବ ସେଇଟା, ଯେତେ ବିରୋଧ ଆସିବ ସେତେ ପ୍ରବଳ ହେବ, ଡାଉନ୍ ହୋଇଯିବ ନାହିଁ ବିରୋଧ ଭଗବାନ। ଅପହିତିକ ଅପ୍ରତିହତାର ଅର୍ଥ କ'ଣ, କେହି ପ୍ରତିହତ କରିପାରିବେନି, କରୋନା ଠାରୁ ଦିଅ ହଉ, ଆମର ଜିବିସିର ଜଣେ କହିଲେ, ଚେୟାରମ୍ୟାନ୍ ଯିଏ ମୁଖ୍ୟ ଯିଏ, ସେ କହିଲେ ବର୍ତ୍ତମାନ ସମୟ ଆସିଗଲା, କରୋନା ଯେଉଁ ଆସିଗଲା ଏବଂ କରୋନା ପରେ ମଧ୍ୟ କରୋନା ଚାଲିଯିବ, ଆଗାମୀ କେମିତି ଜାଣିବା, ଭଗବତ ଗୀତାରେ ଭଗବାନ କହିଲେ, ଆମେ ଆପଣଙ୍କୁ ପଚାରୁନୁ, ମୁଁ ନିଜେ ପଚାରିବି ଆଉ ନିଜେ ଉତ୍ତର ଦେବି। ଭଗବାନ କହିଲେ ଆଗାମୀ ପାଇନୁ, ଆସିବ ଏବଂ ଯିବ, ସବୁ ଜିନିଷ ଭୌତିକ ଜଗତ ହେଉ ସେଇଭଳି ଭାବରେ, ଆଜି କରୋନା ଆସିଲେ ଚାଲିଯିବ, ପୁଣି ଆଉ ଗୋଟେ ଆଉ କ'ଣ ଆସିବ, ଆଉ ତାଙ୍କ ତିତିକ୍ଷସ ଭାରତ ତାକୁ କ୍ଷୟ କରିବା ପାଇଁ ଚେଷ୍ଟା କର ଭଗବାନ କହିଲେ। ତେଣୁ ଇଏ ଗୋଟେ ଆମକୁ ସୁଯୋଗ ମିଳିଲା, ଏତେ ଅସୁବିଧା ସତ୍ତ୍ୱେ ଆମେ ଜାଲ ଛାଡ଼ିଲେ, ନେଟ୍ରେ ବସି ଗେଇଟ୍ରେ ବସିକି ଛାଡ଼ି ଛାଡ଼ିଲେ, ପ୍ରଭୁପାଦ ମାଙ୍କୁ ଯିବାକୁ ପଡ଼ିଲା, ଉଡ଼ାଜାହାଜ ଚାଲିଲେ, ଉଡ଼ାଜାହାଜ ଯାଇକି ସବୁ ଇଏ କଲେ, ପ୍ରଥମେ ଯାଇଥିଲେ ଜଳଜାହାଜ, ଉଡ଼ାଜାହାଜ ମିଳୁନଥିଲା, ବହୁତ କଷ୍ଟ ସ୍ୱୀକାର କରିଛନ୍ତି, ହାର୍ଟ ଆଟାକ୍ ହେଇଯାଇଥିଲା, ଦୁଇଥର ହେଇଥିଲା, ଯିବାକୁ ପଡ଼ିଲା, ସେତେବେଳେ ସେ ଜାଲ ହେଇନଥିଲା, ଏଇ ଜାଲ ତିଆରି ହେଇନି ତ ବର୍ତ୍ତମାନ ହେଇଗଲା, ବର୍ତ୍ତମାନ ଜାଲ ହେଇଗଲା, ଆମେ ସବୁ ଛାଡ଼ିବା ଏଇଠି ବସିକି ଛାଡ଼ିବା, କେଉଁଠିକି ଆମେରିକା ଯାଇ ପଡ଼ିବ, ଗୋଟିଏ ଥର ଫେକିବା। ଆମେ ସବୁବେଳେ ଦେଖୁଛେ ଏଇଠି ରହିଛି ସାଇଫୁନ୍ ରହିଛି, ସବୁବେଳେ ଜାଲ ପକାଉଛନ୍ତି। ପ୍ରଭୁପାଦ ମହାରାଜ ସମୟରେ ଏଇ ଜାଲ ହେଇନଥିଲା, ଇଣ୍ଟରନେଟ୍ ବା ହେଇଥିଲା ଯାହା ବି ହଉ ଏତେ ବିସ୍ତାର। ଏଇ ଆମର ବୈଷ୍ଣବ ଧର୍ମ ହେଉଛି ଏଇଭଳି ଭାବରେ ସବୁବେଳେ ଆସ୍ତେ ଆସ୍ତେ ଡେଭଲପ୍ କରିବ। ଏ ପଦ୍ମଫୁଲ ଭଳି, ପଦ୍ମଫୁଲ କଢ଼ି ଭଳିଆ ରହିବ, ଆସ୍ତେ ଆସ୍ତେ ଡେଭଲପ୍ କରିବ। ବୈଷ୍ଣବ ଧର୍ମ ହେଉଛି ଏଇଭଳିଆ ଡେଭଲପ୍ କରିବ, ଆସ୍ତେ ଆସ୍ତେ ଡେଭଲପ୍ କରିବ, ନୋ ଏଣ୍ଡ। ତେଣୁ ପ୍ରଭୁପାଦ ମହାରାଜ ଆକାରରେ ବିଜୟ ଆକାର ଥିବ ବା ରହୁଥିବ, ସେତେବେଳେ ନେଟ୍ ନଥିଲା ତା ନୁହଁ, କିନ୍ତୁ ବର୍ତ୍ତମାନ ସୁଯୋଗ ଆସିଗଲା, କରୁଣା ସେ ସୁଯୋଗଟା ଦେଲା। ଏ କରୁଣାର କରୁଣା, କରୁଣାର କରୁଣା ହେଉଛି ଏଇଟା କ'ଣ ନା, ଆମେ ବର୍ତ୍ତମାନ ସୁଯୋଗ ପାଇଲେ ଏଇଠୁ ବସି ଛାଡ଼ିବା ଜାଲ, ଏଇଠୁ ବସି ଛାଡ଼ିବା ଜାଲ ଯାଇକି ଆମେରିକାରେ ଧରିବା। ଆମର କିଏ ଛଟପଟ ହେଉଛି, ଉଦ୍ଧାର କର ମୋତେ, କିଏ ଉଦ୍ଧାର କର, ସବୁ ନ୍ୟୁଜ୍ ଚ୍ୟାନେଲ୍ ହେଇ ତୁମେ ଏଇଟା କର ଉଦ୍ଧାର ପାଇଯିବ, ଠିକ ତୁମେ ଏଇଟା କର ଉଦ୍ଧାର ପାଇଯିବ, ତୁମେ ଏଇଟା କର ଉଦ୍ଧାର ପାଇଯିବ, ଏଭଳି ଭାବରେ ଉଦ୍ଧାର ପାଇଯିବ, କିନ୍ତୁ କେହି ଉଦ୍ଧାର କରିପାରିବେ ନାହିଁ। ଏକମାତ୍ର ଉଦ୍ଧାରକର୍ତ୍ତା ହେଉଛି ଭଗବାନ କୃଷ୍ଣ। ତେଣୁ ଭଗବାନ କରି ତୁମେ ଜାଲ ତିଆରି କର, ପଠା ପକାଅ ସବୁ। ବର୍ତ୍ତମାନ ସେ ସୁଯୋଗ ଦେଲେ, କରୋନା ଏଇ ସୁଯୋଗ ଆମକୁ ଦେଲା, ଆମେ ଏଇଠି ବସିକିରି ରଘୁନନ୍ଦନ ଧାମରେ ଛାଡ଼ିବା ଜାଲ। ଏଭଳି ଭାବରେ ଆମର ସବୁ ଅଛନ୍ତି, ଜାଲିଆ ସବୁ ଅଛନ୍ତି, ଜାଲ ଧରି ପଡ଼ୁଛନ୍ତି। ବର୍ତ୍ତମାନ ଜାଲ ଛାଡ଼ିବେ, ଏଇଠି ଛାଡ଼ିକିରି ପୁରା ସାଇଣ୍ଟିଫିକ୍ ପିଚିଙ୍ଗ ହେବ, ଅନ୍ୟ ପିଚିଙ୍ଗ ହେବ, ସବୁ ପ୍ରକାର ପିଚିଙ୍ଗ ହେବ। ଆମେରିକାର ଲୋକ ଆସି ଉଦ୍ଧାର ପାଇବେ, କରୋନାରେ ମଧ୍ୟ ଉଦ୍ଧାର ପାଇବେ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌର ଭକ୍ତ କି ତାଇ ଗୋପ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି।